ସମାନ କରିଥିଲେ। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ସମ୍ମୁଖ ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁର ବର୍ଣ୍ଣନା ଦଉଛନ୍ତି ଏବଂ ଏଇ ଯୋଉ ବର୍ଣ୍ଣନା ଦଉଛନ୍ତି ବୃନ୍ଦାବନର ଶୋଭା ବର୍ଣ୍ଣନା ଯେତେ ନାହିଁ ଏ ବର୍ଣ୍ଣନା ଅଧିକ ତାତ୍ତ୍ୱିକ ବର୍ଣ୍ଣନା ବା ଦାର୍ଶନିକ ରୂପରେ ଏ ବର୍ଣ୍ଣନାଟିକୁ ଦଉଛନ୍ତି ଦାର୍ଶନିକ ସ୍ୱରୂପରେ ଶିକ୍ଷା ପାଇଁ ଜୀବନରେ ସବୁ ସମୟରେ ଯେ ଆମେ କେବଳ ଗଳ୍ପ ଗଳ୍ପ ଶୁଣିବା ଜୀବନର ସବୁ ସମୟରେ ଯେ ଅତି ମନୋରଞ୍ଜନ କଥା ଗୁଡ଼ିକ ଆମେ ଶୁଣିବା ଏଇଟା ହରିକଥା ନୁହେଁ। ହରିକଥା କୌଣସି କାଳ୍ପନିକ ଗପ ଉପନ୍ୟାସ ବା ଇନ୍ଦ୍ରବିଦିକ କଥା ନୁହେଁ। ଗୋଟେ ବୈଷ୍ଣବ ସିଦ୍ଧାନ୍ତରେ ଆମର ସବୁବେଳେ ତତ୍ତ୍ୱ ଆଲୋଚନା ମାନେ ତତ୍ତ୍ୱରେ ସିଦ୍ଧାନ୍ତ ଗୁଡ଼ିକ ଯେତେବେଳେ ସିଦ୍ଧାନ୍ତରେ ସ୍ଥିର ନ ହେବା ଆମର ବିଶ୍ୱାସଟା ଦୃଢ଼ ହେବ। ସିଦ୍ଧାନ୍ତରେ ଯେ ସ୍ଥିର ନୁହେଁ ତାର ସବୁବେଳେ ଗୋଟେ ସନ୍ଦେହ ରହିବ ମନ ଭିତରେ କ'ଣ ହେବ କି ଭବିଷ୍ୟତରେ କ'ଣଟା ହେଇଯିବ କି କାହିଁକି ସିଦ୍ଧାନ୍ତରେ ସେ ସ୍ଥିର ନୁହେଁ ନା। ତ ସିଦ୍ଧାନ୍ତରେ ଯେ ସ୍ଥିର ନ ହେବ ସିଦ୍ଧାନ୍ତ ବୋଲିଆ ଚିତେ ନା କର ଲି ଏହା ହୋଇତେ କୃଷ୍ଣ ଲାଗେ ସେ ଦୃଢ଼ ମାନସ କୃଷ୍ଣଙ୍କ ପାଖରେ ମନଟା ଏବେ ତୁମେ ଲାଗିଯିବନି ତୁମେ ଭାବନି ଯେ ମୁଁ ବୁଢ଼ା ହେଇଗଲେ ମୋର ସବୁ ଅଭ୍ୟାସ ଭଲ ହେଇଯିବ ମୁଁ ଠାକୁରଙ୍କୁ ଡାକିଦେବି। ବୟସ ଅତିକ୍ରମ କରିବା ପାଇଁ ଆମେ ସାଧୁ ହେଇନି ସମୟଟା କାଟିବା ପାଇଁ ଆମେ ସାଧୁ ହେଇନି ସମୟ କାଟିବା ପାଇଁ ହେଲେ ବହୁତ କିଛି ଉପାୟ ରହିଛି। ସାଧୁଟା ଆମେ ଆମେ ଯେଉଁ ଭଗବାନଙ୍କର ଭକ୍ତ ହେଇଛେ ଆମେ କେବଳ ପ୍ରଭୁଙ୍କ ପ୍ରତି କେମିତି ଆସକ୍ତି ବଢ଼ିବ ସମୟଟା କାଟିବା ପାଇଁ ହଁ ବାହା ବିବାହ ହେବାନି ଆମେ ମଠରେ ରହିଯିବା ସମୟଟା କଟିଗଲେ ଗଲା କିନ୍ତୁ ସେ ବୃଦ୍ଧ ଅବସ୍ଥାରେ ଆସିଗଲେ ପୁଣି କ'ଣ କରିବ ପୁଣି ସେ ଦୁଃଖଟା ଆସିବ ନା ଦୁଃଖଟା କ'ଣ ତୁମ ଶରୀରରୁ ମନରୁ ଆସକ୍ତିରେ ନଗଲେ ଭଗବାନ ପ୍ରତି ଆସକ୍ତି ନ ଆସିଲେ କ'ଣ ଦୁଃଖଟା କେବେ ଯିବ କି କେବେ ଯିବ ଜୀବନ କାହାର ଦୁଃଖ ବି ଦୂର ହୁଏ ନା ଯେପର୍ଯ୍ୟନ୍ତ ଭଗବାନ ପ୍ରତି ଆସକ୍ତି ନ ଆସେ ସାଧୁ ହୁଏ କି ଗୁରୁ ଆମେ ସମୟ କାଟିବା ପାଇଁ ଏଠିକି ଆସିନି ଆଉ ଗୋଟେ କମ ସମୟଟା କଟିଯାଉ ବାହାଚୁରା 40-50 ବର୍ଷ ମଧ୍ୟ ରହିଯିବା ତାପରେ ଦେଖିବା ଯାହା ହବ ଏଇ ଆଇଡିଆ ଭଲ ନୁହେଁ। ସମୟଟା କେତେ ଦିନ ଚାଲିଗଲା ସେଟା ଦେଖ ଆଗେ ସମୟ ଚାଲିଯିବା ଭିତରେ ମୋର ପ୍ରଭୁ ଗୁରୁ ବୈଷ୍ଣବଙ୍କ ଚରଣରେ ଭଗବାନଙ୍କ ଚରଣରେ କେତେ ଆସକ୍ତି ଆସିଲା ସେଇଟା ଦେଖ ସମୟଟାକୁ ପାସ୍ କରିବା ପାଇଁ ଚେଷ୍ଟା କର ସମୟ ଚାଲିବ ଗୋଟେ ଗୋଟେ ସୂର୍ଯ୍ୟ ଉଦୟ ହେଇଥିଲେ ଚାଲିବ ଅସ୍ତ ହେଇ ଏଇଭଳି ତୁମେ ଜୀବନ ଜଣା ପଡ଼ିବ ତାକୁ ଜଣାଇ ପଡ଼ିବ ନା ସେ ମୃତ୍ୟୁ ମୁଖରେ ଗୋଟେ ଜୀବ ପହଞ୍ଚିବ। ଆମର ଯେଉଁ ଆଲୋଚନା ସବୁ ଗୋଟିଏ ମନୋରଞ୍ଜନ ସମୟ ବ୍ୟତୀତ କରିବାର ଜିନିଷ ନୁହେଁ ତାତ୍ତ୍ୱିକ ଆଲୋଚନା ସେଥିପାଇଁ ଭଗବାନ ଏଠି କୃଷ୍ଣ ସୁଖଦେବ ଗୋସ୍ୱାମୀ ଏଇ ଯେଉଁ ବର୍ଣ୍ଣନା ସବୁବେଳେ ବର୍ଣ୍ଣନା ଆସେ ମନ ଗୋଟିଏ ଦୃଶ୍ୟର ବର୍ଣ୍ଣନା ଦିଅନ୍ତି ସେଠି ଗୋଟେ ମନୋରମ ଲୀଳାର ବର୍ଣ୍ଣନା ଦିଅନ୍ତି ସୁଖଦେବ ଗୋସ୍ୱାମୀ ଏଠି ଗୋଟେ ପୁରା ଓଲଟା ଓଲଟା ନାହିଁ ତ କ'ଣ କହିଯିବ ଏଠି ଟୋଟାଲ ଭିନ୍ନ ଦିଗରେ ବର୍ଣ୍ଣନା ଦେଉଛନ୍ତି ଦାର୍ଶନିକ ଦିଗରେ ବର୍ଷା ଋତୁ ଟିକେ ଦାର୍ଶନିକ ଦିଗରେ ବର୍ଣ୍ଣନା ଦେଉଛନ୍ତି କାହିଁକି ନା ସିଦ୍ଧାନ୍ତ ଗୁଡ଼ିକ ଦେଉଛନ୍ତି ଜଣେ ସିଦ୍ଧାନ୍ତରେ ସ୍ଥିର ନ ହେଲେ ତାର ଗୁରୁ ଭକ୍ତି କୃଷ୍ଣ ଭକ୍ତି ହୋଇପାରିବେ ସିଦ୍ଧାନ୍ତ ତା ସ୍ଥିର ନାହିଁ ତ ଶ୍ରବଣ ତାର ଇଚ୍ଛୁକ ନାହିଁ ତା ମନଟା ଯେଉଁ ଗ୍ରହଣ କରିବ ଗ୍ରହଣ କରିବା ଶକ୍ତିଟା କେଉଁଠୁ ପାଇବ ମନଟା ସିନା କିଛି ବୁଝିଲେ ତାକୁ ସେ ତାକୁ ମନଟାକୁ ବୁଝେଇବ ତ ମନ କହୁଛି ମୁଁ ତାଙ୍କୁ ଖାଇଦେବି ବୁଝେଇବ କିଏ ତ ମନ କହୁଛି ମୁଁ ଶୋଇବି ତ ମନ କହୁଛି ମୁଁ କୁଆଡ଼େ ଯିବି କିଏ ବୁଝେଇବ ତୁମେ ଗୋଟେ ଗୋଟେ ଲୋକ କ'ଣ କହୁଛନ୍ତି ତାକୁ ବୁଝେଇ ପାରିଲି ଯେତେ ବୁଝେଇଲେ ସେ ବୁଝିପାରିବ ତୁମକୁ ତୁମେ ନିଜେ ବୁଝେ ମଣିଷର ମନଟାକୁ କିଏ ବୁଝେଇବ ତୁମକୁ ସାହାଯ୍ୟ କରିବାକୁ ପଡ଼ିବ ସେଇ ମନ ଦ୍ୱାରା ସେ ମନକୁ ବୁଝା ମନ ଦ୍ୱାରା ତ ମନକୁ ବୁଝାଉନି ଏଇ ଯେଉଁ ଆମେ ଶୁଣୁଛେ ଭଗବାନଙ୍କୁ ଭଜନ କରୁଛେ ଶରଣାଗତି ଯେ ଏଇଟା ସବୁ ବୁଦ୍ଧିରେ ରହୁଛି ମନ ଦ୍ୱାରା ଗ୍ରହଣ କରୁଛେ ବୁଦ୍ଧିରେ ରହୁଛି ସବୁବେଳେ ବୁଦ୍ଧି ସତ୍ୱଗୁଣରେ ରହିଲା ମନରେ ତ ରଜଗୁଣ ଆସିବ ତମ ଗୁଣ ଆସିବ ସେ ସତ୍ୱଗୁଣ ଦ୍ୱାରା ତାକୁ ତା ଉପରେ ପ୍ରଭାବ ପକେଇବ ଏଇଟା ମୋର କରିବା ଠିକ୍ ନୁହେଁ ଏଇଟା ମୋର କରିବା ଭୁଲ ନୁହେଁ ଏଇଟା ମୋର କରିବା ଭୁଲ ଏଇଟା ମୋର କରିବା ଠିକ୍ ଏଇ ବିଚାରଟା ଆସିବ ଜଣଙ୍କ ମନକୁ କେହି ଜଣେ ଭିତରକୁ ବସିକି କହିପାରିବ ତୁମେ ଜଣଙ୍କୁ କହିଦେଲ ସେ ତାର କିଛି ଗ୍ରହଣ କଲାନି ତାପରେ ତୁମେ ତା କ'ଣ କରିପାରିବ କିଛି କରିପାରିବନି ତୁମ ପାଖରେ ଯେ କେବେ ରହିବେ ଆମର ଗୁରୁଦେବ ଯେ ଆମକୁ ସବୁ ବାଡ଼ି ଧରିକି ଆମ ପାଖକୁ ଶିଖେଇଥିଲେ ତୁମକୁ ଯେତିକି କଥା କହିଛି ଆମକୁ ସେତିକି କଥା କହିଲେ ତାର ଆମେ ଯେତେବେଳେ ଭଗବାନ ପାଖକୁ ଯାଇ ପହଞ୍ଚିସାରନ୍ତୁ ଆମେ ଯେତିକି ଗମ୍ଭୀର ଥିଲୁ ସେଇ ସମୟରେ ଆମକୁ ଯଦି ସେତିକି କଥା କୁହାଇଥାନ୍ତା ଆମେ ଭଗବାନ ପାଖରେ ପହଞ୍ଚିସାରନ୍ତୁ ପର୍ଯ୍ୟନ୍ତ ପୁରା ଏଇଠି ଭଗବାନ ଧରି ବୁଝିଥାନ୍ତୁ ଆମକୁ ଯେତିକି ଆମେ ଯେତିକି ବର୍ତ୍ତମାନ ଲୋକଙ୍କୁ ଶିଖଉଛୁ ଆମେ ଯେତିକି ଲୋକଙ୍କୁ ଶିଖଉଛୁ ଏ ବି ସି ଡି କତୁରୁ ଖାଇବା ରହିବା ଶୋଇବା ସେବା ତାଙ୍କ ଏମିତି ଏତେ ଆମକୁ ଯଦି ସେତିକି ଆମେ ଶିଖିଥାନ୍ତୁ ସେତେବେଳେ ଆମର ଗୁରୁଦେବ ଅଲଗା ସ୍ଥିତିରେ ଥିଲେ ଆମକୁ ଏସବୁ ଶିଖନ୍ତି ସେ ପୁରା ଅଲଗା ସ୍ଥିତିରେ ଥିଲେ ପ୍ରଥମ ଶ୍ରେଣୀ ପାଠ କିଛି ପଢ଼ାଉନଥିଲେ ସେ ସବୁ ପିଜି କୋର୍ସ ପାଠ ତୁମେ ଶୁଣା ନ ଶୁଣ ସେ ବସିଲେ ମାନେ ଭଗବାନ ପାଇଁ କଥା କହିବେ ଖାତା ଖୋଲିବେ ବସ୍ ଯାହା ଲେଖିଥିବେ ସବୁ ପଢ଼ିବେ ସବୁ ପଢ଼ା ଆର୍ଟିକ ସେଇଟା ଯାହା ବୁଝିବା ପାଇଁ କଷ୍ଟ ହୁଏ ବସିଲେ ଆମେ କିଛି ବୁଝି ପାରୁନା ଖାଲି କ'ଣ ତୁ ବୁଝିବୁନି ଯେତେବେଳେ ପଦାର୍ଥରେ ଯିବେ କେବଳ ଜାମିଲି କଥା କହିବେ ଆଉ କିଛି କଥା କହିବେ ଆମେ ଯଦି କଥା କହିଲେ ତୁ ହଜାର ଗପ କହ ତାକୁ କହ ଷ୍ଟୋରୀ ବୁଝା ଆମେ ଲୋକଟାକୁ ବୁଝୁ ସେ ଗଲା ମାନେ କେବଳ ସେ ଅଜାମିଲର କଥା ନାମ କଥା ମହାପ୍ରଭୁ କଥା ମହାପ୍ରଭୁ ଆସିଥିଲେ ଉଦ୍ଧାର କରିବା ପାଇଁ ଆମକୁ ବେଶୀ କିଛି ଶିଖେଇ ନାହାନ୍ତି ଆଉ କିନ୍ତୁ ତାଙ୍କର ସେ ଦୁଇ ପଦ କଥା ଯାହା ସେ ତାଙ୍କର ସେବା କରିକି ଯାହା ଆଜିକାଲି ହଜାର ୟୁଟ୍ୟୁବ୍ ହଜାର ଲୋକ ହଜାର ଶିଖାଉଛନ୍ତି ହଜାର କଥା ଶିଖା ହଉଛି କାହିଁ ଶିଖିବ ତୁମେ ନିଜେ ତୁମକୁ ଶିଖେଇବୁ ତୁମର ଟିକେ ମାନେ ତୁମର କେହି ଛୋଟ ପିଲା ତୁମେ ହେଇଥିଲେ ତୁମକୁ କାମ ଧରି ସବୁ ଶିଖାଯିବ କେହି କେତେ କେତେ ଦିନ ଆସୋସିଏସନ୍ ଗୁରୁକିଶ ମହାରାଜ ପାଖକୁ କେତେଥର ଭକ୍ତି ଠାକୁର ଯାଇଛି ଗୁରୁ ପାଖରେ ରହିଲେ ଯେ ଭକ୍ତି ହେଇଯିବ ତା ନାହିଁ ଯାହାର ଶିଖିବାର ଇଚ୍ଛା ନାହିଁ ଯାହାର ଗମ୍ଭୀରତା ନାହିଁ ସେ କେବେ ପଢ଼ିପାରିବେ ନା ଭଗବାନ ପାଖରେ ପହଞ୍ଚାଇବେ ସିଏ ଆରେ ତା ଗମ୍ଭୀରତା ନାହିଁ ନା ନିଜର ନିଜ ଅନ୍ତର ଭିତରୁ ଆସୁନି ନା ତା ମନ ତାକୁ ସପୋର୍ଟ କରୁନି ମନ ତୁମ ମନ ଭିତରେ ଏଇଟା ଗମ୍ଭୀରତା ଆସିବ ମୁଁ ନିଜେ ଭଜନ କରିପକେଇବି ନିଜେ ପଢ଼ି ପକେଇବି ଦଶ ମିନିଟ୍ ହେଉ ପନ୍ଦର ମିନିଟ୍ ହେଉ ସେଇଟା ତୁମ ନିଜର ଗମ୍ଭୀରତା ମନର ଏ ଯେଉଁ ଦୁର୍ବଳତା ରହୁଛି ମନର ଯେଉଁ ଚଞ୍ଚଳତା ରହୁଛି ଏଇଟା ସିଦ୍ଧାନ୍ତର ଜାଣିଲେ ଏଇଟା ହବ ଶାସ୍ତ୍ର ସେଥିପାଇଁ ଶାସ୍ତ୍ରଟା ଉଦ୍ଧାର କରାଯାଇଥିବା ଶାସ୍ତ୍ର ପଢ଼ିବ ସିଦ୍ଧାନ୍ତ ଜଣା ଯିବ ତୁମକୁ ପଢ଼ିବା ବି ଦରକାର ନାହିଁ ବର୍ତ୍ତମାନ ଯେତିକି କଥା କୁହାଯାଉଛି ତୁମକୁ ପଢ଼ିବାର ଆବଶ୍ୟକ ନାହିଁ ତୁମେ ପଢ଼ିଲେ ଯେତିକି ପାଇବ ତୁମେ ଯଦି ଖୋଜି ଖୋଜି ତୁମେ ସବୁ ଖୋଜୁ ବି ସେତିକି ମିଳିବ ତୁମକୁ ଟିକା ଟିପ୍ପଣୀ ସବୁ ପଢ଼ିକି ତୁମକୁ ଏସେନ୍ସ କହିଦିଆ ହେଉଛି ଏତିକି ରହିଲା ତୁମ ପାଇଁ ବାସ୍ ସେତିକି ଯଦି ଧ୍ୟାନ ଯଦି ଶୁଣିକି ତୁମେ ଡାଇଜେଷ୍ଟ କରିଦେବ ସବୁ ପାଇଯିବ ସେତେବେଳେ ତ କିଛି ନଥିଲା ସେତେବେଳେ ଗୁରୁଦେବ ପୁରା ଅଲଗା ସ୍ଥିତିରେ ରହିଛି କିଛି ନାହିଁ ପୁରା ସେ ଜଗନ୍ନାଥଙ୍କର ଯେଉଁ ଲୀଳା ରହସ୍ୟ ସେସବୁ କହିବେ କ'ଣ ଆମେ ନୂଆ ଭକ୍ତ କ'ଣ ବୁଝିବୁ କୃଷ୍ଣ ଆସିଲେ ଉଦ୍ଧବ ଆସିଲେ ଏହା ହେଲା ତାହା ହେଲା ରାଧାରାଣୀ କଥା ସେସବୁ ପୁରା ଟପ୍ ମୋଷ୍ଟ ଲେବୁଲ୍ କଥା ସିଧା ନୋଟ୍ କାଢ଼ିବ ବସି ପଢ଼ିବ କିଛି ବୁଝିକି ପାରୁ ଏବେ ସେ ଜିନିଷ ବୁଝୁଛୁ ତାଙ୍କର ଯେଉଁ ସେବା କରି ତାଙ୍କର ଯେଉଁ କୃପା ଦୃଷ୍ଟି ତାଙ୍କ ଉପରେ ଯେଉଁ ବିଶ୍ୱାସ ସେବା ଗମ୍ଭୀରତା ଯେତିକି ଥିଲା ସେତିକି ବେଳେ ଆମେ ଜିତିବାଟ ଆସେ ନିଜକୁ ନିଜେ ତୁମକୁ ବୁଝିବାକୁ ପଡ଼ିବ ତୁମେ ଯଦି ନିଜକୁ ନିଜେ ନ ବୁଝିପାରିବ ତତ୍ତ୍ୱ ସିଦ୍ଧାନ୍ତ ସେପାଇଁ ଏତେବେଳେ ଆଚାର୍ଯ୍ୟ ଦଶମ ସ୍କନ୍ଧରେ କୃଷ୍ଣ ବୃନ୍ଦାବନ ବର୍ଣ୍ଣନାରେ ସେ ତତ୍ତ୍ୱ ଜିନିଷଟା ଦେଉଛୁ ତୁଳନା କରୁଛନ୍ତି ନା ନାହିଁ ଯୋଗୀ କ'ଣ ଶିଖିବ ରାଜା କ'ଣ ଶିଖିବ ଇଏ କ'ଣ ଶିଖିବ ସବୁ ବର୍ଷା ସବୁ କୁଳରେ ଶିଖାଉଛନ୍ତି ଆମର ତତ୍ତ୍ୱ ଆଚାର୍ଯ୍ୟ ନା ଆଉ ଆମେ ତ ମାସ ପ୍ରବଚନ ଦେଉଥିଲେ ଲୋକମାନେ ବହୁତ ଗପ କହିବା ପୂର୍ବ କହିବା ଏଗୁଡ଼ା ଭଲ ଲାଗୁଥିଲେ ଲୋକଙ୍କୁ ବୁଝେଇବା ଲୋକମାନେ ଖୁସି ହେଉଥିଲେ ହଁ ଲୋକମାନେ ପ୍ରଶଂସା କରୁଥିଲେ ଏଗୁଡ଼ା ସବୁ ଭଲ ଲାଗେ କିନ୍ତୁ ତୁମର ଶରଣାଗତି ତୁମର ଅନୁଭବ ପଡ଼ିଲା ତୁମେ ଜାଣିପାରିବ ସେ ଭକ୍ତିଟା କ'ଣ ସେଇଟା କ'ଣ ସେଥିରେ ତାଙ୍କର କେତେ କଲ୍ୟାଣ ହବ ଆଉ ଆମର କେତେ କଲ୍ୟାଣ ଆବଶ୍ୟକ ରହିଛି ସେଇଟା ଆବଶ୍ୟକ ନାହିଁ ନୁହେଁ କାହିଁକି ଯୁବକ ବୟସରେ ସେତେବେଳେ ତୁମକୁ ଏନ୍ଗେଜମେଣ୍ଟ ମିଳିଲା ପଢ଼ିଲ ଲୋକଙ୍କର ଉପକାର କଲ ସେଇଟା ଅଲଗା ସେ ଠିକ୍ ଅଛି ଏ ତତ୍ତ୍ୱ ସିଦ୍ଧାନ୍ତରେ ତୁମେ ସ୍ଥିର ନହେଲେ ତୁମର କିଛି ଲାଭ ହେଇପାରିବନି ତୁମର ଗୁରୁ ବୈଷ୍ଣବ ଆଜି ଗୋଟେ ଭକ୍ତିଦାନ ଠାକୁରଙ୍କର ସେ ତାଙ୍କର ବେଶପୂଜାର ତାଙ୍କର ଗୁରୁଙ୍କର ଗୁରୁଦେବଙ୍କର ବେଶପୂଜାର କାରଣ ନା ତିରୁଭାବର କାହାର ଗୋରୁ କିସ୍ତା ସହଜମାନେ ତିରୁଭାବର ସେ ଗୋଟେ ଲେକ୍ଚର ଆସୁ ପଢ଼ୁଥିଲି ସେଥିରେ ଲେଖୁଛନ୍ତି ସମସ୍ତେ କହୁଛନ୍ତି ମୋ ଗୁରୁଦେବଙ୍କର ତିରୁଭାବ ଥିତି କିନ୍ତୁ ମୋ ପାଇଁ ମୋ ଗୁରୁଦେବଙ୍କର ମୋ ଗୁରୁଦେବ ମୋ ତୁ କେବେ ତିର ହୋଇଥାନ୍ତି ଯେମିତି ଗୁରୁଦେବ କୁହନ୍ତି ମୋର ଆଜି ହେଉଛି ଆବିର୍ଭାବ ଥିତି ମୋର ହେଉଛି ଆଜି ଆବିର୍ଭାବ ଥିତି ଆମ ଗୁରୁଦେବ ଯାହା ଶିଖେଇଛନ୍ତି ବୈରାଗ୍ୟ ଲୋକ ବୈରାଗ୍ୟ ସେତାକୁ ପଢ଼ୁଛନ୍ତି ତାଙ୍କର ଆର୍ଟିକଲ କେତେ ସୁନ୍ଦର ସେ ଲେଖିଲେ ଶଙ୍କରାଚାର୍ଯ୍ୟଙ୍କର ମହମ୍ମଦଙ୍କର ବୈରାଗ୍ୟ ଶତକ ଆଉ କ'ଣ ସେ ରହିଲା ନୀତି ଶତକ ସଂସାର ଲୋକ ବୈରାଗ୍ୟକୁ ଦେଖିଛନ୍ତି କିନ୍ତୁ ମୁଁ ଯେଉଁ ବୈରାଗ୍ୟ ଦେଖିଛି ମୋର ଗୁରୁଙ୍କ ନିକଟରୁ ସେଇଟା ଜଗତର କେହି ଦେଖିନାହାନ୍ତି ସେଇଟା ତାଙ୍କର ଗୁରୁଦେବଙ୍କର ଗୋଟେ ଉଦାହରଣ ଦେଉଛନ୍ତି କେମିତି ତାଙ୍କର ଚାରି ପାଞ୍ଚଟା ଉଦାହରଣ କାହାର ଗୁରୁ ବିଷୟରେ ଯଦି ମାରିଛନ୍ତି ଜଣେ ବହୁତ ବଡ଼ ଧନୀ ଲୋକ ସେ ଆସିଲେ ସେ ଆସିକି ତାଙ୍କୁ ଡାକିଲେ ଆମନ୍ତ୍ରଣ କଲେ କହିଲା କି ଆମ ଘରକୁ ଟିକେ ଯିବେ ସେ ଭଲ ବୈଷ୍ଣବ ଆମକୁ ଯେଉଁ ଡାକୁଛି ତୁମେ ଘରକୁ ଆସ ଆମେ କ'ଣ କହୁଛି ଯିବା ତାକୁ ଡାକିଲାଣି ଗୋଟେ ଡାକୁଛି ଭକ୍ତ ଲୋକଟା ଥିଲା ତାଙ୍କ ଘରୁ ଚାଲ ସେମାନେ ସବୁ କେଉଁ ଷ୍ଟେଜ୍ରେ ଥିଲେ ସେ ଡାକିଲେ କହିଲେ ତୁମେ ଆସୁଛୁ ମୋତେ ଡାକିବା ପାଇଁ ଗର୍ବିତା ଜଳିବାର ସ୍କୁଲ୍ରୁ ଡାକିଛ ମୋତେ ଡାକିବା ପାଇଁ ଆସୁଛୁ ଭଲ କଥା କିନ୍ତୁ ମନେ ରଖ ତୁମେ ଯେହେତୁ ଧନୀ ଲୋକ ମୁଁ ତୁମ ଘରେ ଯାଇ ପହଞ୍ଚିଲେ ତୁମର ପିଲା ଛୁଆ ବନ୍ଧୁବାନ୍ଧବ ସବୁ ତୁମ ଉପରେ ଶତ୍ରୁତା ଆଚରଣ କରିବେ କାହିଁକି ସେ ଭାବି ବାବାଜୀକୁ ଡାକି ଆଣିଛି ବାବା ନିଜେ କିଛି ଧନ ଦେବ ଆଉ ମୁଁ ନବଦୀପ ଧାମକୁ ନବଦୀପ ଧାମ ଛାଡ଼ି ତୁମ ପାଖକୁ ଯିବି ଏଥିରେ ତୁମର କ୍ଷତି ହେଲା ଆଉ ମୋର ବି ମୋର ଭଜନ ଗଲା ତୁମର କ'ଣ ହେବ ନା ମୁଁ ବାବାଜୀ ଆସିକି ମୋ ଘରେ ପହଞ୍ଚିଲା, ତୁମେ ଯାଉନ ଦେଖିବାକୁ ପଡ଼ିବ, ତୁମେ ଯେଉଁ ଗୃହସ୍ଥ ହରୁଛ ତା ପିଲା ଛୁଆ ଆସିଥିଲେ କ'ଣ ହେବ? ପ୍ରଭୁ ଆସିଛନ୍ତି ମାନେ ପ୍ରଭୁ ମୋ ସ୍ୱାମୀଜୀ ପଇସା ଦେବ, ମୁଁ କଲା ମାନେ ତୁମର କ୍ଷତି ହବ, ମୋର ତ ମୁଁ ଧାମ ଛାଡ଼ିକି ଯିବି। ତାପରେ ଦ୍ୱିତୀୟ ହେଲା ତୁମର ଘରେ କ'ଣ କ୍ଷତି ହବ? ତୁମର ଶତ୍ରୁତା, ପିଲା ଛୁଆମାନେ ତୁମ ଉପରେ ଶତ୍ରୁତା କରିବେ। ତୁମେ ଗୋଟେ କାମ କର, ତୁମର ଟଙ୍କା ପଇସା ସବୁ ଯାହା ଅଛି ସବୁ ଛାଡ଼ି ଦେଇକି ପଳେଇ ଆସ, ଏଇଠି ତୁମ ପାଇଁ ମୁଁ ଘର କରିଦେବି, ତୁମେ ଏଠି ମୋ ସାଙ୍ଗରେ ଭୋଜନ କରିବ, ଆଉ ତୁମର ଖାଇବା ଦାବିର ମନେ ସେ ଲୋକ ଡାକିବ, ମୋ ଘରକୁ ଆଉନି। ଇଏ ଥିଲା ଭୋଜନର, ଆମେ ଡିଆଁ ମରାମରି ହବା, ମୁଁ ସେ ଡାକିଲାଣି ଚାଲ ଯିବା, ଆମ ସ୍ତରରେ ଆମେ ରହିଛୁ, ଭୋଜନ ସ୍ତରରେ ସେମାନେ ରହିଛୁ, ନା ତୁମେ ସେ ସ୍ତରରେ ତୁମେ ରହିପାରିବ? ଭୋଜନଟା କେତେ ନିଜ ନିଜର ଅନୁଭବ ନେଇକି ନିଜ ନିଜର ସ୍ଥିତି ନେଇକି ତାଙ୍କର ସବୁ ଭୋଜନର ରାସ୍ତା, ଆଉ ତୁମେ ଏଠି ସବୁ ଛାଡ଼ି ଦେଇକି ପଳେଇ ଆସ, ଏଠି ଆସିକି ରୁହ, ଆଉ ମୁଁ ତୁମର ଦାୟିତ୍ୱଟା ନେଇ ତୁମେ ଭୋଜନ କର। ଏଠି ସେ ଆଉ ଦୀତା ଜୀବନ ଥରେ ଆସିବ ଡାକିବା ପାଇଁ, ଆମେ କ'ଣ ପ୍ରଣାମ କରୁଛେ? ନମ ଗୌର କିଶରାୟ ସାକ୍ଷାତ ବୈରାଗ୍ୟ ମୂର୍ତ୍ତି, ସାକ୍ଷାତ ବୈରାଗ୍ୟ ଭକ୍ତି କେତେ ଗମ୍ଭୀର, ତୁମେ ଯେତେ ଭିତରକୁ ଯିବ ତା ସେତେ ଭିତରକୁ, ଯେତେ ଉପରେ ବାସ୍ତବ ସେତେ ଉପରେ ବାସ୍ତବ, ଜୀବନଟା ଚାଲିଯିବନି ତୁମେ ସେ କିଛି ବୁଝି ପାରୁନଥିବ କ'ଣ, ଯେତେ ଭିତରକୁ ତୁମେ ଯିବ ଦେଖିବ ସେ ଆହୁରି ଭିତରକୁ ଚେର ଲମ୍ପିଛି, ତାର ଚେର ତା ନିହତ ତୁମେ କିଛି ପାଇବ। ଭଗବାନ ଭଗବାନଙ୍କର ଭକ୍ତି ନା, ଭଗବାନ ଯେଭଳି ଅନନ୍ତ, ଭଗବାନଙ୍କର ଭକ୍ତିର ତତ୍ତ୍ୱ ସେଭଳି ଅନନ୍ତ, ସେଥିପାଇଁ ଆଚାର୍ଯ୍ୟ ସବୁ ତତ୍ତ୍ୱାଚାର୍ଯ୍ୟ ନା ସତ୍ୟଜିଟା କୁହନ୍ତି, ତାଙ୍କର ଯେଉଁ ଶବ୍ଦ ସବୁ ଭକ୍ତିଠାକୁ ଯେଉଁ ଲଗେଇଛନ୍ତି ଗୁରୁଙ୍କ ପାଖରେ, ମୁଁ ପୂର୍ବରୁ ବହୁ ଅଭିମାନ, ମୁଁ ପୂର୍ବରୁ ବହୁ ଜ୍ଞାନୀ ବୋଲି ମନେ କରୁଥିଲି, ଜଗତରେ ବହୁତ ଲୋକ ମୋତେ ଆଦୃତ କରୁଥିଲେ, କିନ୍ତୁ ଗୁରୁ ପାଦପଦ୍ମ ଦର୍ଶନ କଲା ପରେ ମୁଁ ଆଜି ମୋ ସ୍ଥିତିର ଉପଲବ୍ଧି କରିପାରୁଛି। ହଁ, କେତେ ଲୋକ ବଡ଼ କହୁଛନ୍ତି, କେତେ କ'ଣ କହୁଛନ୍ତି, ତୁମର ଗୁରୁ ଦର୍ଶନ ହେଇନି ମାନେ ତୁମେ ବଡ଼ ବୋଲି ନିଜକୁ ଭାବୁଛ, ତୁମେ ଥରେ ଗୁରୁଙ୍କର ସ୍ଥିତିକି ଜାଣିବା ଶୁଦ୍ଧ ଭକ୍ତ ସ୍ଥିତି କେବେ ନିଜକୁ ବଡ଼ ବୋଲି କହିପାରିବନି, କେବେ ତୁମେ ନିଜକୁ ବଡ଼ କରିପାରିବ, ଏସବୁ ତତ୍ତ୍ୱ ଜିନିଷ ସେଗୁଡ଼ାକ ଆଜିକାଲି ବୁଝିବା ବି କଷ୍ଟ, ତା ମୁଣ୍ଡରେ ଢୁକିବନି ଏଗୁଡ଼ା କ'ଣ କି ବସ୍ତୁ, ଆଉ ଜଣେ ଜଣଙ୍କର ଶରଣାଗତ ନାହିଁ, ଶରଣାଗତ ନାହିଁ ସେ ବୁଝିବ କ'ଣ ଆଗେ ଏସବୁ ଜିନିଷ, ଏଇ ତତ୍ତ୍ୱରେ ସବୁ ବୁଝାଉଛନ୍ତି କିଏ ସୁଖଦେବ ଗୋସ୍ୱାମୀ, କାହା ସହିତ ତୁଳନା କରୁଛନ୍ତି, ବର୍ଷା ଋତୁକୁ ଏକ ଦାର୍ଶନିକ ତତ୍ତ୍ୱ ଭିତ୍ତିରେ ସୁବର୍ଣ୍ଣନା କରୁଛନ୍ତି କାଲି। ଏଇଠି କଥା ରହିଥିଲା ଶ୍ରୁତ୍ୱା ପ୍ରଜନ୍ୟତ ମଣ୍ଡୁକାମ ସସୃଜମ ଗିରମ ତୃଷ୍ଣି ଶୟାନମ ପ୍ରାକ୍ଜଦବଦ୍ଧ ବ୍ରାହ୍ମଣ ନିୟମାଧ୍ୟାୟ। ଏ ବ୍ରହ୍ମଚାରୀମାନଙ୍କ ପାଇଁ କହିଲେ ଇତ୍ୟାଦି କର୍ମ ଅବସାନରେ ବ୍ରହ୍ମଚାରୀମାନେ ତୃଷ୍ଣି ହେଇକି ବସିଥିବା ସମୟରେ, ଯେଭଳି ବର୍ଷା ପୂର୍ବରୁ ବେକମାନେ କୌଣସି ରାବ କରୁନଥିଲେ, ବର୍ଷା ହେବା ମାତ୍ରେ ତାଙ୍କ ରାବ ଆରମ୍ଭ ହେଲା, ସେଭଳି ନିତ୍ୟ ନିୟମ ନିୟମିତ କର୍ମ ଗୁଡ଼ିକ କରିକି ବ୍ରହ୍ମଚାରୀମାନେ ଯେଉଁ ଥିବେ, ଯେମିତି ଗୁରୁ ଉଠିକି ବେଦ ଧ୍ୱନି କରିବେ ବା ଗୁରୁଦେବ ଆହ୍ୱାନ କରିବେ, ସେମାନେ ସବୁ ଯାଇ ସେମାନେ ଗୁରୁଙ୍କ କତିରେ ସୁବିଧା ଶିକ୍ଷା ଲାଭ କରିବେ, ଗୁରୁଙ୍କର ଆହ୍ୱାନରେ ବା ଗୁରୁଙ୍କର ଗୁରୁ ଯେତେବେଳେ ପ୍ରେରିତ କରୁଛନ୍ତି ବା ଇଙ୍ଗିତ କରୁଛନ୍ତି, ସେ ସମୟରେ ବ୍ରହ୍ମଚାରୀମାନେ କିଭଳି ଅନୁସରଣ କରିବେ ଏଇଟା ଶିକ୍ଷା ଦେଲେ। ଆସନ ଉତ୍ପତଗାମୀନମ୍ କ୍ଷୁଦ୍ର ନଦ୍ୟ ଅନୁସୃଷ୍ୟତି ପୁଂସୋ ଯଥା ସ୍ୱତନ୍ତ୍ରସ୍ୟ ଦେହ ଦ୍ରବୀଣ ସମ୍ପଦ ଅନୁସୃଷ୍ୟତି ଅନୁସୃଷ୍ୟନ୍ତି ଆଚ୍ଛା ମୃଗ୍ୟମାଣେ ଅଳ୍ପେଇ ଜଲେଇ ଉତ୍ପତଗାମୀନ ସ୍ୱତନ୍ତ୍ରସ୍ୟ ଶାସ୍ତ୍ର ଶାସନସ୍ୟ ମାନୟସ୍ୟ ଦେହସ୍ୟ ସମ୍ପଦ ଯୌବନ ସାମର୍ଥ୍ୟ ବିଦ୍ୟାଦି ଦ୍ରବୀଣ ସମ୍ପଦ ପଞ୍ଚଶହ ଗ୍ରାମାଧିପତ୍ୟ ତା ଯଥା ନିକୃଷ୍ଟସ୍ୟ କୋ ମତେ ପର ଉଦ୍ବିଜିକା ସ୍ତଭେତି ହେୟମ୍ ଆସନ ଉତ୍ପତ୍ୟଗାମିନମ୍ କ୍ଷୁଦ୍ର ନଦୀ ଅନୁସୃଷ୍ୟତି। ଗ୍ରୀଷ୍ମ ଋତୁରେ ନଈ ଗୁଡ଼ା କ'ଣ ହେଇଥାଏ, ଯେଉଁ ଛୋଟ 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 ନଦୀ ଗୁଡ଼ା, ଏ ବର୍ତ୍ତମାନ ତ ବଡ଼ ନଦୀ ଗ୍ରୀଷ୍ମ ଋତୁରେ ଶୁଖିଗଲାଣି, ଏଇ ଯେଉଁ ମହାନଦୀ ଭଳିଆ ନଦୀ ନା, ମହାନଦୀ ଦେଖିବ ବର୍ତ୍ତମାନ ବାଲି, ମହାନଦୀ ଶାଖା ସବୁ ଛୋଟ ନଦୀ କ'ଣ ହେଇଯାଏ ଖରାଦିନରେ ଶୁଖି ହେଇଥିବ ନା, ଶୁଖିକି ତଣ୍ଡି ତଣ୍ଡି ଘାସ ଯେଉଁ କ'ଣଟା ଏରା ଘାସ ଭଳିଆ ଯେଉଁ ଘାସ ନାହିଁ, ତଣ୍ଡି ଘାସ ସବୁ ଭିତରେ ହେଇଥିବ, ଲୋକ ବାଲି ଟ୍ରାକ୍ଟର ନେଉଥିବେ, ସେଟା ସବୁ ଶୁଖିଯାଇଥିବ। କିନ୍ତୁ ଅଳ୍ପ ବର୍ଷା ହେଲା ମାନେ ସେ କ'ଣ ହବ, କ'ଣ ହେଉଛି, ଉଛୁଳି ପଡ଼ି, ଦେଖିନ ନଦୀରେ ଟିକିଏ ବର୍ଷା ହେଇଗଲେ କ'ଣ ହେଉଛି, ଉଛୁଳି ପାଣି ପରେ ପଳେଇ ଆସୁଛି, ତାର ଉଦାହରଣ ଦେଉଛନ୍ତି। ଯେଉଁମାନେ କୁମତି ଅଳ୍ପ ଜ୍ଞାନ ଯେଉଁମାନଙ୍କର, ସେମାନେ ଟିକେ ପାଞ୍ଚଟା ଗାଁର ମାଲିକ ହେଇଗଲେ, ଅଳ୍ପ ଶାସ୍ତ୍ର ଜାଣିଦେଲେ, ଧନ ଯୌବନ ପାଇଗଲେ, ସେମାନେ ଉଛୁଳି ପଡ଼ନ୍ତି, ତାର ଉଦାହରଣ ଫେରି ଦେଉଛନ୍ତି। ଅମାନୟତ ସ୍ୱତନ୍ତ୍ରସ୍ୟ କହିଲେ ଜଳେ ଉତ୍ପତ ଗାହାମିନା, ଜଳ ଯେମିତି ଛୋଟ ଛୋଟ ନଦୀରେ ବର୍ଷା ହେଲା ମାତ୍ର ଜଳ କ'ଣ ହବ? ତ ଦେଖିଲ ସେ ଉଛୁଳି ଗାଁ ଭିତରେ ପଶିବ, ପୂର୍ବରୁ ଶୁଖିଲା ଥିଲା ବର୍ତ୍ତମାନ ଉଛୁଳି ପଶିବ, ସେଠି ସିଏ କହୁଛନ୍ତି ସେ କଥା। ଯେଉଁ ଲୋକର ଇନ୍ଦ୍ରିୟ ସଂଯୋଗ ନାହିଁ, ଯାହା କୁହାଯାଏ ଜ୍ଞାନୀ ଲୋକ ନୁହେଁ କୁମତି ଲୋକ, ତାର କ'ଣ ହବ? ଦେହ ସମ୍ପଦ ଯୌବନ ବିଦ୍ୟା ଦ୍ରବୀଣ ପାଞ୍ଚଟା ଗାଁର ମାଲିକ ହେଇଗଲା ମାନେ ସେ କ'ଣ ହବ? ସେ ଉଛୁଳି ପଡ଼ିବ, ଅସଞ୍ଜତ ହେଇଯିବ, ଅଭିଜ୍ଞତ ହେଇଯିବ। ସୁଖଦେବ ଗୋସ୍ୱାମୀଙ୍କର ଏଇଟା ମତ ନାହିଁ, କ'ଣ ସଂସ୍କୃତିରେ ଅଛି ନା ସର୍ପର ପରମ୍ପରା ଆଣିତେ କ'ଣ ଫୁଲ ଫୁଲ ମାଛ ଦେବୁ ନା ଆମର ମାଛ ଗୁଡ଼ା ଉପରେ ଉପରେ ସବୁ ଆସୁଛୁ, ଯେ ବଡ଼ ବଡ଼ ମାଛ ସେ କେଉଁଠୁ ରହୁଛି? ଯାହାର ପାଣି ଭିତରେ ରହୁଛି, ଏ ଛୋଟ ମାଛ ସେ ଉପର ବଡ଼ ବଡ଼ ସେ କଥା ସେ ଏଠି କହୁଛି, ଯାହାର ଅଳ୍ପ ଧନ ସମ୍ପତ୍ତି ବିଦ୍ୟା କୁମତି ସେ ସାଙ୍ଗେ ଉଛୁଳି ପଡ଼ିବ, ଯେମିତି କ୍ଷୁଦ୍ର ନଦୀ କ୍ଷୁଦ୍ର ଏଇଟା ସବୁ ଭଗବାନ ଭକ୍ତକୁ ଏସବୁ ଜିନିଷ ବେଶୀ ଦିଅନ୍ତି, ପ୍ରଭୁଙ୍କର ଯେଉଁଟା କୃପା ଜିନିଷ ଗୁଡ଼ା ଦେବେନି। ଧନ ସମ୍ପତ୍ତି ନାନ ସମ୍ପତ୍ତି ପ୍ରଭୁତ୍ୱ ବିବେକିତା ଏକମ ଏକମ ଅନର୍ଥାଏ କି ମୁଁ ତ ଚତୁଷ୍ଟ, ଏ ଗୋଟେ ଗୋଟେ ଜିନିଷ ଅନର୍ଥ ତୁମକୁ ତୁମ ଭକ୍ତି ରାସ୍ତାରୁ ଟାଣି ନେଇ ପଳେ, ଚାରିଟା ଜିନିଷ ଯାହା କଥା ରହିଛି ସେ କ'ଣ ହଠାତ୍ କରୁ ନାକି କ'ଣ ଭଜନ କରିବ? ଧନ ସମ୍ପତ୍ତି ଯାହା କଥା ପ୍ରଚୁର ଧନ ସମ୍ପତ୍ତି ଅଛି ସେ କେବେ ଭଜନ କରିପାରିବ? ଏସବୁ ନୀତିକାର ଲେଖିଲା ଧନ ସମ୍ପତ୍ତି ପ୍ରଭୁତ୍ୱ, ତାର ବଡ଼ ପୋଷ୍ଟ ଅଛି ପ୍ରଭୁତ୍ୱ ଭାବ, ତାକୁ ହଜାର ଜାଗାର ଭଲ ମନ୍ଦ ଅଛି। ଧନ ସମ୍ପତ୍ତି ଧନ ସମ୍ପତ୍ତି ଯୌବନ ପ୍ରଭୁତ୍ୱ ଯୌବନ ଯୌବନ ବୟସ ଏଇଟା ଗୋଟେ ଅନର୍ଥ ସମୟ, ଯେଉଁ ଯୌବନ ବୟସରେ ଯେଉଁ ଅନର୍ଥ ସମୟ ସବୁବେଳେ ମନ ବିପରୀତ ଦିଗରେ ଯିବ, କାମ ଦିଗରେ ଯିବ, ସ୍ୱର ଶୃଙ୍ଖଳା ନ ରହିଲା, ଭୋଜନ ଠିକ୍ସେ ନ କଲ, ସାଧାରଣ ଭୋଜନ କମିଲା, ପୁଣି ମନ ଛାଡ଼ିକି ପଳେଇଲ, ଏସବୁ ଗୋଟେ ଅନର୍ଥ ସମୟ। ଏବଂ ଗୋଟେ ଗୋଟେ ଅନର୍ଥ ସେ କହିଲେ ଧନ ସମ୍ପତ୍ତି ପ୍ରଭୁତ୍ୱ, ଧନ ଯୌବନ ସମ୍ପତ୍ତି ପ୍ରଭୁତ୍ୱ ଅବିବେକିତା, ତାର ଗୋଟେ ବିବେକ ନାହିଁ, ସାଧାରଣ କ'ଣ କହୁଛି ଯେଉଁଟା ସାଧାରଣ ଜ୍ଞାନ ତାର ନାହିଁ, ଏକ ଏକ ଅନର୍ଥ ଥାଏ, ଏ ଗୋଟେ ଗୋଟେ ଜିନିଷ ଜୀବନର ଅନର୍ଥ କିଏ ମୁଁ ତ ଚତୁଷ୍ଟ ଚାରିଟା ଜାଗା ଯଦି ମିଶି ଯାଇଛି ସେ ଲୋକର ଯୌବନ ବୟସକୁ ଏଣେ ଧନ ସମ୍ପତ୍ତି ଅଛି ଏଣେ ଯୌବନ ପ୍ରଭୁତ୍ୱ ଅଛି ଏଣେ ଅବିବେକି, ସେ କ'ଣ ଭୋଜନ କରିବେ ସେ କ'ଣ କରିବ? ସେ କିଛି କରିପାରିବ ଭଗବାନଙ୍କର ଏଇଟା ଦୟା, ଜଣେ ଯେ ବହୁତ ଧନ ସମ୍ପତ୍ତି ଉଚ୍ଚ ପଦବୀ ରହିକି ଠାକୁରଙ୍କୁ ଭୋଜନ କରିଦେବ ଏତେ ସହଜ ନୁହେଁ, ଅନର୍ଥ ଆସିବ ହିଁ ଆସିବ, ସବୁବେଳେ ଗୋଟେ ଅଭିମାନ ରହିବ, ଆମେ ମୁଁ ବହୁତ ବଢ଼ୁଆ ଲୋକ ମୁଁ ସବୁ ଜାଣିଛି ମୋର ଟଙ୍କା ଅଛି ସିଏ ମୁଁ ସବୁ କରୁଛି, ସବୁବେଳେ ଅଭିମାନ ଅଭିମାନକୁ ଅନ୍ତର ଭିତରୁ କାଟିବାଟା ସହଜ ନାହିଁ, ସ୍ୱାଭାବିକ ଦୈନ୍ୟ ତାର କେବେ ଆସିବନି, କେବେ ଆସିବ ତା ଭିତର ଆସୁଛି ତାର ତ କ'ଣ କୁହାଯିବ ତାର ତ ସ୍ୱରୂପ ତାର ତ ସ୍ୱଭାବଟା ସେମିତି ହେଇଯାଇଛି ନା, ସେଥିପାଇଁ ସେ କଥା ଆସି କହିଲେ ଚକ୍ରବର୍ତ୍ତୀ ସେଟା ଦେଖୁଛନ୍ତି। ଛୋଟ ନଦୀ ଯିଏ ଅନୁଶୋଷ୍ୟନ୍ତି ଯେ ପୁରା ଶୁଖିଯାଇଥିଲେ ଅଳ୍ପ ବର୍ଷାରେ ସେ କ'ଣ ଉତ୍ପଦଗାମୀ ହେଉଛନ୍ତି, ସେଭଳି ଯିଏ ଇନ୍ଦ୍ରିୟ ସଂଯମ କରେନି ଯିଏ ହେଉଛନ୍ତି କୁମତି, ସେ ଅଳ୍ପ ଜ୍ଞାନ ବା ଅଳ୍ପ ଧନ ବା ପାଞ୍ଚଟା ଗ୍ରାମର ମାଲିକ ହେଲା ପରେ ସିଏ ନିଜକୁ ଉତ୍ପଦଗାମୀ ହେଇଯାଏ କାରଣ ରାସ୍ତାର ହରିତ ହରିବି ସସ୍ପର୍ଶୈରିନ୍ଦ୍ର ଗୋପେଶ୍ଚ ଲୋହିତା ଉଚ୍ଛିଲିନ୍ଦ୍ର କୃଚ୍ଛାତୃଣାମ ଶ୍ରୀରିବ ଭୂରଭୂତ ହରିତ ବି ନୀଲବର୍ଣ୍ଣୈ ସସ୍ପୈ କୋମଲେ କୁଚିତ ନୀଲବର୍ଣ୍ଣ ଇନ୍ଦ୍ରିୟ ଗୋପ ଇନ୍ଦ୍ର ଗୋପ ଅରୁଣବର୍ଣ୍ଣ କୀଟ ବିଶେଷ କୁଚିତ ଲୋହିତା। ବର୍ତ୍ତମାନ ଏଠି ପୂର୍ବର ଉଦାହରଣ ଦେଲା ପରେ ଏଠି ଗୋଟେ ଉଦାହରଣ ଦେଉଛନ୍ତି ରାଜାର ଉଦାହରଣ, ରାଜା କେମିତି ସ୍ୱଭାବ ଆଏ ଦାର୍ଶନିକ ତତ୍ତ୍ୱରେ ଗୋଟେ ଉଦାହରଣ ଦେଉଛନ୍ତି, କ'ଣ ଉଦାହରଣ ଦେଉଛନ୍ତି ନୃଣାମ ହରିତ ବି ନୀଲବର୍ଣ୍ଣେ, ଯେତେବେଳେ ବର୍ଷାଟା ହବ ବର୍ଷା ହେଲା ମାନେ ସବୁବେଳେ କ'ଣ ଦେଖା ହବ ହରିତ ବି, ହରିତ ବି ମାନେ ନୀଳବର୍ଣ୍ଣେ ସବୁବେଳେ ନୀଳ ହେଇଯିବ ନା ଗ୍ରୀନ୍ ହେଇଯିବ ନା ନୀଳବର୍ଣ୍ଣ ଇନ୍ଦ୍ରକୋପ ଇନ୍ଦ୍ରକୋପ ଗୋପେ ଅରୁଣବର୍ଣ୍ଣ କୀଟ ବିଶେଷ ଲେଖିଲେ ନା ହରିତା ହରିତ ବି ସସ୍ପେଇ ଇନ୍ଦ୍ର ଗୋପେଶ୍ଚ ଲୋହିତା, ଇନ୍ଦ୍ରଗୋପ କ'ଣ ବ୍ରହ୍ମ ସଂଗୀତରେ ପଢ଼ୁ ନାହିଁ କ'ଣ ଅଛି ଯଦି ଇନ୍ଦ୍ର ଗୋପ ନିର୍ଗୁପ ନାହିଁ, ନିର୍ଗୁପ କଣ ଦେଖିଛ ନା ନାହିଁ? ନିର୍ଗୁପ ଦେଖିନ, ଦେଖିବ ଭେଲଭେଟ୍ ଭଳିଆ ନାଲି ନାଲି ବର୍ଷା ଜୋର ହେଇଗଲା ପରେ ଏଠି ଗୋଟେ ଭେଲ ତ ପିଠରେ ସବୁ ଭେଲଭେଟ୍ ଭଳିଆ ସାଧ ବହୁ ନୁହେଁ ମ, ସାଧ ବହୁତ ହେଇଯିବ, ଏଇଟା ତ ଏଇ ଯୋଉ ଯାଉଛି କଣ, ଏଇଟା କଣ କହୁଛ, ଏଟା କାଚେଣ୍ଡି କହୁଛ ନା କଣ, ଏଟା କଣ କହୁନା, ତେଲଗୁଣି କହୁଛ ଯୋଉଟା, ସେଟା ନୁହେଁ ସାଧ, ସେ ଛୋଟ ଛୋଟ ଏଠି ନାଲି ନାଲି ସେଟା ସାଧ ବହୁ କୁହନ୍ତି, ଆଚ୍ଛା ସେ ତା ଦେହରେ ସବୁ ନାଲି ନାଲି ଥିବ, ଯାଉଥିବେ ସେମାନେ ସେଟା ସବୁ ହରିଯାଏ। ଆଜିକାଲି କୀଟଗୁଡ଼ା ନା ସବୁ ମରିଗଲେ, ଏଇ ଯୋଉ କେମିକାଲ ଗୁଡ଼ା ପକେଇଲେ କ'ଣ ସାର ଗୁଡ଼ା ଯୋଉ ପକଉଛନ୍ତି, ବିଷ ପକଉଛନ୍ତି, ମରିଗଲେ ନା କୀଟ, କୀଟ ମରିଗଲା, କେତେ ଉପାଦେୟ ଘାସ ଗୁଡ଼ା ସବୁ ମରିଗଲା, ବହୁତ ପ୍ରକାର ଘାସ ଥିଲା ନା, ଯୋଉ ଯୋଉ ତୁମର ଦେହ ଖରାପ ହେଉଛି, ପେଟ ଗରମ ହେଇଯାଉଛି, ଝାଡ଼ା ହେଉଛି, କେତେ ଘାସ ହେଉଛି, ଘାସକୁ ବାଟିକି ଖାଇଦେଲେ ଭଲ ପୁରା ସବୁ ପଇସା, ସେ ମରିଗଲେ ଆଉ ଘାସ ଉଠୁନି ନା, ଏଇଟା ତ ସବୁ ପକେଇଲେ କ'ଣ, ଏଇଟା ସାର ପକେଇଲେ ଆଉ ତା ଦେହରେ ପୁଣି ବିଷ ଗୁଡ଼ା ପକେଇଲେ, ଛୁଆବେଳେ ଆମ ମନ ଅଛି ଲୋକ ଯୋଉ ମାଛ ବର୍ଷା ଦିନ ମାଛ ଧରନ୍ତି କଣ, ଏଟା ବଂଶୀ ବଂଶୀ କଣ୍ଟାରେ ଯେଉଁଠି ହାତ ମାରିଦେବ ସେଠି ଜିଆ, ସେଇଟା ଆଣିକି ସେଠି ଲଗେଇଦେବେ, ସାପ ପକେଇଦେବେ, ବୋଧହୁଏ ଜିଆ ଖୋଜିଲେ ତ କୋଉଠି ମିଳିବ ଦେଖିବ, ଜିଆ ନାହିଁ, ଯେଉଁମାନେ ଭୂମିଟାକୁ ଶିଶୁ ଉର୍ବର କରନ୍ତି ସେ ବିଚାରିଗଲେ ଆଉ ଇଏ ପାଞ୍ଚ ବର୍ଷ ପରେ ଲୋକ ବୁଝି ପାରିବେନି, ଭାଗବତ କହେ କଣ ଗୋଟେ କୀଟ ବିଶେଷ କଣ ହେଟା ଗୋଟେ ଥିଲା ନାଲିଟା, କିଏ ତ ଜୀବନ ତ ଦେଖିନଥିବେ ସେ ଦେଖିବେ କଣ, ଆଉ ଆଉ 20 ବର୍ଷ ପରେ ଗାଈ କଣ ଦେଖିବା ପାଇଁ ଲୋକ, କିନ୍ତୁ ବର୍ତ୍ତମାନ କେତେ ଜୀବ ଚାଲିଗଲି, ସାରଗୁଣା କଣ ଲୋକ ଜାଣନ୍ତି, ସାରଗୁଣା ଯୋଉଟା ସେଟା ଓକେ ଆଗକୁ ଦେଖିବାକୁ ମିଳୁନି, ଆମର ସେ ଜୀବ ତ ନାହାନ୍ତି ଆଉ, ତାପରେ କେତେ ଦିନ ଆସିବ ଲୋକ ଗାଈ ଖୋଜିବେ, ଗାଈ କେମିତି ତାର ଦେଖିବା, ଆମ ରଖା ହଉ ଚିଡ଼ିଆଖାନା, ସେ ଆର ପ୍ରସେସ ଏଇ ଯେମିତି କହୁଛନ୍ତି, ତାକୁ କିଏ କିଏ କୋଉ ଯୋଉ ଟାଉନରେ ଯିଏ ରହୁଛି ବମ୍ବେ ଦିଲ୍ଲୀରେ ତାକୁ ଡାକିଲେ ଦେଖିବା ସେ ବୁଝେଇଦେବ କଣଟା, ସେ ଦେଖିଛି ତା ଜୀବନରେ, ଏଇଟା ଯୁବକୁ ଦେଖିଥିବ ତା ଜୀବନରେ, ସେ କୋଉଠି ଦେଖିଥିବ ସେ ବୁଝେଇବ, କିଛି ବୁଝିପାରିବେ, ଏସବୁ କଳ୍ପନା ଭଳି ଲାଗିବ, ଆଜିକାଲି ଏଇ ଭାଗବତ ସବୁ କଳ୍ପନା ଭଳି, ତାଙ୍କର ଏକ ଶରଣାଗତି ନାହିଁ, ଦ୍ୱିତୀୟରେ ଅନୁଭବ ହିଁ ନାହିଁ, ପ୍ରକୃତି ଭିତରେ ସେମାନେ ରହିନା, ସେମାନେ କ'ଣ ବୁଝିବେ, କିଛି ବୁଝିପାରିବେ, ଖାଲି ନଲେଜରେ ଗୋଟେ ମୁଣ୍ଡରେ ଯାହା ଢୋକେଇଥିବ, ହଁ ଏଇଟା ହେଇଛି ଏଇଟା ହେଇଥିବ, ବାସ ସୁଖଦେବ କହୁଛନ୍ତି ସେତେବେଳେ ଭୂମି ହେଇଥିବ କ'ଣ, ସେତେବେଳେ ତୃଣ ଗୁଡ଼ିକ ସରିତ ହେଇଥିବ, ଆଉ ଇନ୍ଦ୍ର କୀଟକ ସରି ଇନ୍ଦ୍ର ଗୋପ ମାନେ ଚାଲୁଥିବେ, ସାଧବ ମାନେ ସବୁ ଚାଲୁଥିବେ, ତାପରେ କଣ ହେଇଥିବ, ନୀଳମନ ଇନ୍ଦ୍ର ଗୋପୀ ଅରଣବର୍ଣ୍ଣ କୀଟ ବିଶେଷ କୋଚିତ ଲୋହିତା ଉଚ୍ଛଲିତ ଛତ୍ରକାରେ ଉଦ୍ଭିଜେଇ କୃତ ଛାୟା କୃତ ଶ୍ୱେତ କାନ୍ତି, ମାନେ ଭୂମିଟା ହେଲା ସବୁଜ, କୀଟ ଗୁଡା ଚାଲୁଛନ୍ତି ସେ କଣ ଦେଖାଉଛନ୍ତି ଲାଲ ଲାଲ, ଏବଂ ଛତ୍ରକା ଏ ଛତୁ ଗୁଡା ଫୁଟିଥିବ, ଯେ ମାଟିରେ ଛତୁ ଫୁଟିନି ସବୁ, ଏଇ ଆମର ଏଇଠି ଆଗରୁ ଫୁଟିଛି କେତେଟା ମାଟି ଛତୁ ଫୁଟି, ତେଣୁ ଭୂମି ଯେମିତି ଶୁଭା ପାଏ ରାଜା ସେଭଳି ଶୁଭା ପାଏ, ଏଠି ସେ କହିଲେ ହରିତା ବର୍ଣ୍ଣ ଆଦି ପଟ ଗେହଯୁକ୍ତା ଇୟମ ରାଜା ଉପାଧେୟ ନୃପତି ମାନେ ସତ୍ୟ ବର୍ଣ୍ଣ ଛତୁ, ରାଜାଙ୍କ ମୁଣ୍ଡରେ କଣ ଲଗାଯାଏ ଛାୟା ଲଗାଯାଏ, ସରି ଛତ୍ର ଲଗାଏ, ରାଜା ଯେମିତି ବସ୍ତୁ ସୁହା ପାଆନ୍ତି ପ୍ରଥମ ଧରଣୀ ମତେ ସେଭଳି ସୁହା ପାଉଛୁ, ବର୍ଷାରେ ତ ବର୍ଣ୍ଣା ଗୋଟେ ସେ ଦଉଛୁ, କ୍ଷେତ୍ରାଣି ଶସ୍ୟ ସମ୍ପଦି କର୍ଷ କାଣ ମୁଦମ ଦଦୁ ମାନି ମାନି ନା ମନୁ ତାପ ବୈ ଦବା ଦୈବାଧୀନ ଜାନତାମ ମାନି ନାମ ଇତି, ଲୋକ ଯେ ଦୁଇ ପ୍ରକାର ଲୋକଙ୍କର କଥା କହୁଛନ୍ତି, ଯେଉଁ ଲୋକମାନେ ପ୍ରବୃତ୍ତି ମାର୍ଗର ଲୋକ କିଭଳି ଅନୁତାପ କରନ୍ତି ସେ ଜିନିଷଟାକୁ ସେ କହୁଛି, ଯେଉଁମାନେ ଭୋଗର ଉଦ୍ଧି ସେମାନେ କିଭଳି ନିବୃତ୍ତି ମାର୍ଗର ଲୋକମାନଙ୍କର ସୁଖକୁ ଦେଖିଲେ ଅନୁତାପ କରନ୍ତି ପଶ୍ଚାତ୍ତାପ କରନ୍ତି ସେଇଟାକୁ କହୁଛନ୍ତି, ତାର ଗୋଟେ ଉଦାହରଣ ଦେଲେ କ୍ଷେତ୍ରାଣି ଶସ୍ୟ ସମ୍ପତ୍ତି କର୍ଷକାଣ ମୁଦମ ଦଦୁ କୃଷି କୃଷି ନିକଟମ କର୍ମମ ବୟମ ପ୍ରତିଷ୍ଠିତା ନ କର୍ମେ ଅହମ ଇତି ଗର୍ବତା ମନୁତାପ, ଗର୍ବରେ ପୂର୍ବରୁ ଗର୍ବ କରୁଥିବେ କ'ଣ, ଆମେ ଗୋଟେ ପ୍ରତିଷ୍ଠିତ ଲୋକ, ଆମେ ଗୋଟେ ଚାଷ କ'ଣ କରିବୁ, ଚାଷ କିଏ ଲୋକ କିଏ କରିବ, ଆଗରୁ ଯିଏ ଧନୀ ସିଏ କ'ଣ କରେ, ଯିଏ ଧନୀ ସିଏ କ'ଣ କରେ ଚାଷ କରେ, ଏବେ ଯିଏ ଗରିବ ସିଏ ଚାଷ କରୁ, ଧନୀ କାହାକୁ ଆଗରୁ କୁହାଯାଏ, ଯାହାର ଚାଷ 50 ଏକର ଜମି ଅଛି 30 ଏକର ଜମି ଅଛି ତାର 5-10ଟା କ'ଣ କୁହାଯାଏ ସେବକମାନେ ଅଛନ୍ତି ଚାକର ମାନେ ଅଛନ୍ତି ତାକୁ ଆଜି ଧନୀ, ଆଜିକାଲି ଯିଏ ଗରିବ ତାକୁ ସେ ଚାଷ କରିବ। ସେଗୁଡ଼ିକ ଉଦାହରଣ ଦେଉଛନ୍ତି ମାନିକ ଲୋକମାନେ ଯେଉଁମାନେ ଅଭିମାନୀ ଲୋକମାନେ, କୃଷି ନିକୃଷ୍ଟ କର୍ମ, ଚାଷବାସ ଗୁଡା କଣ ଏଟା ନିକୃଷ୍ଟ କର୍ମ, କିନ୍ତୁ ତୁମେ ଖାଇବ କୋଉଠୁ, ତୁମେ ଗୋଟେ ପାରାସାଇଟ୍ସ ଗୁଡା, ତୁମେ ଗୋଟା ପ୍ରକୃତିର, ତୁମେ ଯେ ଖାଇବ ତୁମେ ବସିକି କିଏ ତୁମକୁ ଦବ, ଟଙ୍କାଟା ତୁମକୁ ମେସିନ୍ରେ ତିଆରି କରିଦେଉଛୁ, ଗାଡ଼ି ଘୋଡ଼ା ମୋବାଇଲ ଏ ଯେଉଁ ଯାହା ଆଣିଛୁ ସବୁ ମେସିନ୍ରେ ତିଆରି କରିଦେଉଛୁ, ଧାନ ଚାଉଳ କୋଉଠୁ ତିଆରି କରିବୁ। ଆଉ ସେ ଲେଖୁଛନ୍ତି ଏଇଟା ମାନେ ନା କୃଷି ନିକୃଷ୍ଟ କର୍ମ, କୃଷି ଗୋଟେ କିଏ କରିବ, ଏଟା ଏଇଟା ନିଜ କାମ ଲୋକଙ୍କର, ଏଇଟା ଏଇଟା ଆଇଡିଆ ନା ଖଟିବ କିଏ, ଏଠି ଚାଲ ଚାଲ ସେ ଚାଲ, ଏପଟେ ତ ଯାଅ ବାପା, ଯାଇଥିଲେ ଏଇ ନାମ ନେଇକି ଆସ, ଏ ଭାଇରସ୍ ଧରିକି ଉଡ଼ୁଛ, ପାଗଳା ହେଇକି 14 ଦିନ ରୁହ, ଚାଷ କିଏ କରିବ, କିଏ ଆଉ ଶ୍ରମ କରିବା ପାଇଁ ଚାହୁଁନ, ଚାଷ କରିବୁନି କିଛି କରିବୁନି, ଖାଲି ପଇସା ମାଗି ଆଣିବୁ ଖାଇଦେବୁ, କୋଉଠି ତାହେଲେ ଖଟିବୁ, ଖାଇବୁ ଖରାରେ ରହିବୁନୁ ଆରାମସେ ଖାଇବୁ। ଆରେ ଭାଇ ଶସ୍ୟଟା ଆସିବ କୋଉଠୁ, ଶସ୍ୟଟା କୋଉ ଫ୍ୟାକ୍ଟ୍ରି ତିଆରି କରିବୁ, ଆଳୁ କୋଉଠୁ ତିଆରି କରିବୁ, ଥାଳି ପକେଇ ବସିଯାଉଛେ ଆମେ, ଯଦି ପଚରାଯିବ ଅନ୍ନ ଡାଲି ସବୁ ପଚାରିବେ କିରେ ତୁ ବସୁଛୁ ମୋତେ ଖାଇବା ନାଇଁ ତିଆରି କରିଥିବୁ, ମୋତେ କ'ଣ ଉତ୍ତର ଦେବ ମଣିଷ, ଯଦି ଧାନ ପଚାରିବେ ତୁ ମୋତେ ଖାଉଛୁ ତୁ ତିଆରି କରିଥିଲୁ କି, ମୁଁ କାଗଜ ତିଆରି କରିଦେବି କହିବୁ, ଏଇଟା ଅଭିମାନ ଲୋକଟା, ଅଭିମାନ ଆଜିକାଲି ସବୁ ଏହା ହେଇଗଲେ ନା, ଆଉ କେହି ଧରଣୀ ମାତାଙ୍କୁ ଆଦର କରୁନାହାନ୍ତି, ଗୋମାତାଙ୍କୁ ଆଦର କରୁନାହାନ୍ତି, ସେ ଏ ମରୁଛନ୍ତି, ଏ କରୋନା ହେଇକି ମରୁଛନ୍ତି, ଚାକର ଘଟିବାକୁ ଯାଇଥିଲେ ବର୍ତ୍ତମାନ ନାହିଁ ରୋଗ ଧରିକି ଆସିବେ, ସବୁ ଥିଲା ନା ଭାରତବର୍ଷରେ ସବୁ ଥିଲା, ଆଉ ବିଦେଶରେ ଏଗୁଡ଼ା ସବୁ କିଛି ନଥିଲା, ଏଗୁଡ଼ା ତାଙ୍କର କିଛି ନାହିଁ, ଏତେ ଏତେ ରୋଗ ହେଉନଥିଲା, ଏତେ ଜୀବାଣୁ ମାନେ ହେଇଯିବ, ଜୀବାଣୁ ସବୁ ହେଉଛି, ଯେ ସବୁଆଡ଼େ ଗାଈଙ୍କର ଗୋବର ଆଗରୁ କିଏ କେମିତି ଜଳାଉଥିଲା, ଆଗରୁ ସବୁ ଘଷି ପାରିକି ଖରା ଦିନରେ ସବୁ କ'ଣ କରିବେ, ଘଷିର କ'ଣ କହୁଛି ଏଇଟା ଗଦା କରି ରଖନ୍ତି, ଘଷିର ଗଦା ହେଇକି ରୁହେ, ଇଏ କରି କ'ଣ ବାଉଁଶ ଭାଡ଼ା କରି ତା ଗଦା କରିଦେବେ, ଗଦା କରି ତା ଉପରେ ଛଣ ଛାଇଦେବେ, ଘଷି କଢ଼ା ହେଇକି ଆସିବ, ଘର ଭଳିଆ ଛୋଟ ଘର ଭଳିଆ ଛଣର ସବୁ ବାଉଁଶ ପୋତି କରିଦେଇଥିବେ, ସେଥିରେ ଯେଉଁଠି ଗୋବର ଧୂଆଁ ଜଳା ହେଲା ସେଠି କ'ଣ ରହିବ, ଜୀବାଣୁ କ'ଣ ରହିବ, ଗୋବରରେ ଲିପା ହେଲା, ଗୋବର ଘର ଘର କେତେଦିନ ଲିପା ଯାଏ, ଘର ଗୁଡ଼ାକ ଏ ଯେଉଁ ଘର ଗୁଡ଼ା ପ୍ରତିଦିନ ଗୋବର ପାଣି ପଡ଼ିବ, ଆଉ ପ୍ରତି ସପ୍ତାହ ଭିତରେ ଥରେ ଲିପିବ, ନହେଲେ ଏ ଯୋଗୁଁ ନା ଆମର ଖାଉଛି କ'ଣ ଉଠିଯାଉଛି ନା, ସପ୍ତାହ ଭିତରେ ଲିପିବା ପାଇଁ ବାଧ୍ୟ, 5 ଦିନ 6 ଦିନ ପର୍ଯ୍ୟନ୍ତ ରହିଲେ ଗୋବରର ଜୀବାଣୁ କାହିଁ ଆସିବେ, ଏତେ ପୁରା ଜୀବାଣୁ କାହିଁ ସୃଷ୍ଟି ହେଉଛି, ଏଣେ ଜଳା ହେଲା ବସି ସବୁଆଡ଼େ ଗୋମୂତ୍ର ପଡ଼ିଲା, ଏଇ କେୟାରରେ ସବୁ ଗୋବର ପଡ଼ୁଥିଲା, ରାସ୍ତାଘାଟରେ ଗୋମୂତ୍ର ରହୁଥିଲା, ଗୋବର ରହୁଥିଲା, ଜୀବାଣୁ କେଉଁଠୁ ଆସିବ, ଏ ବର୍ତ୍ତମାନ କ୍ୟାନ୍ସର ଜୀବାଣୁ ଇଏ ଭାଇରସ୍ ଇଏ ସବୁ ଏଟା ବିଦେଶରେ କଲେ ନା ଭାରତ ବର୍ଷରେ କୋଉଥିଲା, ଏଗୁଡ଼ା ଆଉ ଏଇଟା ସବୁ ମାଡ଼ିଗଲା ବର୍ତ୍ତମାନ, ଏବଂ ଏଇ ସବୁ ନିକୃଷ୍ଟ କର୍ମ ବର୍ତ୍ତମାନ ଲୋକ ଏହା କରିବେ, ଗାଈ ରଖିବା ଚାଷ କରିବା ଏଇଟା ସବୁ ନିକୃଷ୍ଟ କର୍ମ, ଏଇଟା କ'ଣ ଆମେ ସବୁ କରିବା, ଏଇଟା ତୁମେ ନ କରିବ ତ ଆମକୁ ଆମକୁ କରିବ, ସେଥିରେ ଉଦାହରଣ ଗୋଟେ ଦେଉଛନ୍ତି ବୁଝିକି କ'ଣ କହୁଛନ୍ତି, କୃଷି ନିକୃଷ୍ଟ କର୍ମ ବୟମ ପ୍ରତିଷ୍ଠିତ ନ କର୍ମା ନ କର୍ମ ହେ, ଆମେ ପ୍ରତିଷ୍ଠିତ ଲୋକ ଆମେ ଗୁଡ଼ାଏ କ'ଣ କର୍ମ କରିବୁ ଚାଷ କରିବୁ, ଇତି ଗର୍ଭବତାମ ଅନୁତାପମ, ଗର୍ବ ଗର୍ବୀ ଲୋକ ଗୁଡ଼ାକ ଯିଏ ଚାଷ କରିବେନି, ପ୍ରତିଷ୍ଠିତ ବ୍ୟକ୍ତି ଭାବିକି ଚାଷୀ ଲୋକଙ୍କୁ ହିଁ ଘୃଣା କରିବେ, ସେମାନେ ଅନୁତାପ କରିବେ, କେତେବେଳେ ଅନୁତାପ କରିବେ ଯେତେବେଳେ ଧାନ ଧାନ ଦେଖିବେ, ଚାଷଟା କରିଥିଲି ଏଇ ବର୍ଷ ଧାନଟା ଭଲ ହେଲା, ଏତେ ବର୍ଷ ଧାନ ମିଳିଥାନ୍ତା, ମୁଗ ମିଳିଥାନ୍ତା, ଏତେ ମୁଣ୍ଡ ମିଟୁଛି, ଆଗରୁ କଲାନି କାହିଁ କଲାନି, ଏବେ କିଏ ଚାଷ କରିଛୁ, ଆଉ ଆମେ ଅଫିସର ଲୋକ, ସେ ଯେଭଳି ଶସ୍ୟକୁ ଦେଖିକି ନବୀନ ଶସ୍ୟକୁ ଦେଖିକି ଜଣେ ବ୍ୟକ୍ତି ଅନୁତାପ କରେ, ସେଗୁଡ଼ିକ ଏଠୁ ଉଦାହରଣ ଦେଉଛନ୍ତି, ହନ୍ତ ହନ୍ତ ଯଦି କୃଷି ବୟମାପି କରି ଶ୍ୟାମ ତଦ ଏଦୃଶୀ ଶସ୍ୟ ସମ୍ପଦ ପ୍ରାପ୍ୟାମ, ହାଏ ହାଏ ମୁଁ ଯଦି ଏଥର ଚାଷ ଏମିତି କରିଥାନ୍ତି ତାହେଲେ ମୁଁ ବି ଏଭଳି ଧନ ସମ୍ପତ୍ତି ପାଇଥାନ୍ତି, ପଶ୍ଚାତ୍ତାପ ତଦୁର୍ମହ ଅନିଭ୍ୟ, ଆଚ୍ଛା ଏଇଟା ଯତ ଯତ ଅମୁତାପାଧିକମ ଦୈବାଧୀନ ତେ ନ ଜାଣନ୍ତି ଇତ୍ୟାର୍ଥମ, ସବୁ ଦୈବର ଅଧୀନ ଏଇଟା ସେ ଜାଣନ୍ତିନି, ଖାଲି ବେକାର ଅମୁତାପ ହିଁ କରନ୍ତି, ପୂର୍ବରୁ ପ୍ରତିଷ୍ଠିତ ବୋଲି ଭାବୁଥିଲେ ବର୍ତ୍ତମାନ କ'ଣ ହେଲା ଦେଖି ଅନୁତାପ କରୁଛନ୍ତି, ବର୍ତ୍ତମାନ ସିଏ ଗୋଟେ ଏଇଟାକୁ ଏଇ ଉପମାଟାକୁ ତାର ଚପେଇବା ଦେଲେ ସିଦ୍ଧାନ୍ତ କଣ ଦେଲେ ଏଠି କହିଲେ, ଯଥା ନିବୃତ୍ତି କର୍ମ ପରାୟଣ ବ୍ରହ୍ମଲୋକମ ଗଚ୍ଛତ ଦୃଷ୍ଟମ ପ୍ରବୃତ୍ତି କର୍ମ ପରା ସ୍ୱର୍ଗସ୍ଥ ଅମୃତମ ପନ୍ତି ଗମ୍ୟ ଉପମା ଭକ୍ତି ହେୟ। ଏଟା ଭକ୍ତ ପାଇଁ ବଡ କଥା ନୁହେଁ, ଏଟା ଭକ୍ତ ପାଇଁ ଗୋଟେ ଛୋଟ କଥା। ହେୟ ଉପମା ଭକ୍ତ ପାଇଁ ନିବୃତ୍ତି ପରାୟଣ ସାଧୁ ଲୋକ ଯେତେବେଳେ ବ୍ରହ୍ମ ଲୋକକୁ ଯିବାର ଦେଖିବେ, ପ୍ରବୃତ୍ତି ପରାୟଣ କର୍ମୀ ଲୋକ ସ୍ୱର୍ଗରେ ରହିକି ଅନୁତାପ କରିବେ। ନିବୃତ୍ତି ପରାୟଣ ଲୋକ କୁଆଡ଼େ ଯିବେ? ସ୍ୱର୍ଗ ଲୋକ ବ୍ରହ୍ମ ଲୋକକୁ ଯିବେ ନା? ପ୍ରବୃତ୍ତି ପରାୟଣ ଲୋକ ଗୁଡା କୁଆଡ଼େ ଯିବେ? ସ୍ୱର୍ଗ ଲୋକକୁ ଯିବେ। ନିବୃତ୍ତି ପରାୟଣ ଲୋକ ଗୁଡା ଯେତେବେଳେ ବ୍ରହ୍ମ ଲୋକକୁ ଯାଉଛନ୍ତି, ପ୍ରବୃତ୍ତି ପରାୟଣ ଲୋକ ସ୍ୱର୍ଗ ରୂପ ରହି କଣ ହୁଏ ନା? ଅନୁତାପ କରୁଛି। ଆରେ ମୁଁ ଯଦି ନିବୃତ୍ତି ପରାୟଣ ହେଇଥାନ୍ତି ତାହେଲେ ମୁଁ ବ୍ରହ୍ମଲୋକକୁ ଯାଇଥାନ୍ତି, ବର୍ତ୍ତମାନ ମୁଁ ପ୍ରବୃତ୍ତି ପରାୟଣ ହେଇକି ସ୍ୱର୍ଗ ଲୋକରେ ରହିଛି। ଏଇଟାକୁ ଉତ୍ତୋଳନ ଦେଲା କାହା ସହିତ? ଚାଷୀ ସହିତ। ଯିଏ ଅଭିମାନୀ ଲୋକ ଅଛି, ଚାଷୀ କର୍ମ ଚାଷ କରୁନଥିଲା, ମୁଁ ପ୍ରତିଷ୍ଠିତ ଲୋକ, ମୁଁ କାହିଁକି ଚାଷୀ କରିବି? ଚାଷ କରିବି, ବର୍ତ୍ତମାନ ଚାଷଟାକୁ ଦେଖିକି ତାର ଅନୁତାପ ଆସୁଛି, ତା ସହିତ ତୁଳନା ନାହିଁ। ଜଳସ୍ଥ ଲୋକ ସର୍ବେ ନବବାରି ନିସେବୟା ଅଭିଭ୍ରନ୍ ରୁଚିରମ ରୂପମ ଯଥା ହରି ନିସେବୟା। ଅଭିମନ ଅଭିଭରୁ ଯଥେତି ହରିସେବୟାଂ ପ୍ରକୃତାପି ସଦୈବ ସର୍ବଂ ରୁଚିରା ଭବନ୍ତି ତସ୍ୟ ପରମଧର୍ମତ୍ୱାତ୍ ପରମସୁଖତ୍ୱାତ୍ ତଦ୍ ଏତଦ୍ ଇତି ଉପାଦେୟମ୍। ଏଇ ଉପମାଟା ସମସ୍ତଙ୍କ ପୂର୍ବ ଉପମାଟା କାହା ପ୍ରଚାର? ଭକ୍ତ ପାଇଁ ଏଟା ହେୟ, କାରଣ ସେ ତ ପ୍ରବୃତ୍ତି ନିବୃତ୍ତି ମାର୍ଗରୁ, ସେ ତ ନିବୃତ୍ତି ମାର୍ଗରେ ଅଛି, ସେ ତ ଭକ୍ତ। ଏଇ ଉପମାଟା ସମସ୍ତଙ୍କ ପାଇଁ ଗ୍ରହଣୀୟ। କିଏ କହୁଛନ୍ତି? ଜଗତ କହୁଛନ୍ତି। କ'ଣ କହୁଛନ୍ତି ନା, ଜଳ ସ୍ଥଳକ ସଂସର୍ବେ ନରବାସି ନିସେବୟା। ଯିଏ ଜଳରେ ରହୁଛନ୍ତି, ଯିଏ ସ୍ଥଳରେ ରହୁଛନ୍ତି, ବର୍ଷା ହେଲେ ସମସ୍ତଙ୍କର ଲାଗୁଛି ନା ସମସ୍ତଙ୍କ ଆନନ୍ଦ ହେଉଛନ୍ତି ନା ନା କେବଳ ଯିଏ ଜଳରେ ଯିଏ ସ୍ଥଳରେ ରହୁଛନ୍ତି ସେ ଆନନ୍ଦ ହେଉଛନ୍ତି? ବର୍ଷା ହେଲେ ମାଛ ଗୁଡ଼ାକ ଆନନ୍ଦ ହେଉଛନ୍ତି, ସେ ଆନନ୍ଦ କ'ଣ ହୁଏ? ମାଛଟା ସୁଧ କ'ଣ ଉପରୁ ଉଠି ପଳେଇ ଆସେ। ବର୍ଷା ହେଲେ ମାଛ ଗୁଡ଼ାକ ଉପରୁ ଉଠି ପଳେଇ ଆସେ, ମାଛ ଗଛ ଚଢ଼ିକି ପଳାନ୍ତି। ତିରୁପତି ଜାଣିଛ ନା ନାହିଁ? ଜାଣିନୁ? ଆଗ କ'ଣ ଜାଣିଛୁ? କ'ଣ ମାଛ ଗଛ ଚଢ଼ନ୍ତି ବୋଲେ କଣ ମାଛ ତାର ଏମିତି କଣ ମାଛ ସିଏ ତାର ଏଇ ଯୋଉ ଗାଲିଟା ନାହିଁ, ସେ ଗାଲି ଲଗେଇ ଲଗେଇ ତାଳ ଗଛ ଚଢ଼ିକି ପଳେଇବ, ବୁଝୁଟି? ଆଉ ଜାଣିଛୁ କଣ? ଆଉ ଏତେ ଆନନ୍ଦ ତାର, ଏତେ ପକାଟା ତୁ ଗଛ ଚଢ଼ୁଛୁ ମାନେ କଣ? କାହିଁ ତାଳ ଗଛ ଚଢ଼େ କହିଲ? ତାଳ ଗଛ କରରେ ଯଦି ପୋଖରୀ ଥିବ, ପୋଖରୀଟା ସରି ପୋଖରୀ ପାଖରେ ତାଳ ଗଛ ନା ଥିବ, ଇଏ ରହୁଛି କୋଉଠି? ପୋଖରୀରେ। ବର୍ଷା ହଉଛି, ସେ ତା ଗଛର ସେ ଯୋଉ କଣ ଅଛି ବାହୁଙ୍ଗାକରରୁ ସେ ପାଣିଟା ଧା 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 ଦେଇ ଖସୁଛି, ଏଇଟା ପକା ହଉଛି ଝରଣା, ଏ ଝରଣା ହବ ତାର ଉଠୁଟିଆ ଉଠୁଟିଆ ଉପରେ ଚାଲିବ, କାହିଁ ହଉଛି ତା ଆନନ୍ଦ? ଜଳ ଜଳ ପାଇଲେ ଏ ଯୋଉ ମାଛ ଗୁଡାକ ସବୁ ବନ୍ୟା ବନ୍ୟା ହବ, ବନ୍ୟା ହେଲେ କୁଆଡ଼ ନଦୀରୁ ଲୋକ ନଦୀରୁ ସମୁଦ୍ରରୁ ମାଛ ଉଠିକି ପଳେଇଲେ ଆନନ୍ଦ, ତା ଆନନ୍ଦ ଜଳାଇଲା ଆଉ ଜଳର ସମସ୍ତଙ୍କ ଆନନ୍ଦ, ଜଳବାସୀକୁ ସ୍ଥଳବାସୀକୁ ମତ୍ସ୍ୟମାନେ ବେଶୀ ଆନନ୍ଦ ହୁଅନ୍ତି। ଆମ ମାଛର ମରିବା ସମୟ, ମରିବା ସମୟ କେଉଁଟା? ବର୍ଷା, ବର୍ଷା ହେଲା ମାନେ ପୁଡ଼ୁଡ଼େଇକି ଉଠିଲା, ସିଏ ଉଠିକି ଆଣି ତା ବୁଲିବ, ତା ଖୁସି ହେଲା, ତା ଦେହ ଥଣ୍ଡା ହବ, ଗୋଟେ ଜାଗାରେ ରହୁଛି। ଜଳ ହେଉଛି ଜୀବନ ନା, ହେଉଛି କାହାକୁ ସେ ସୁଖ ନଦୀ? ସମସ୍ତଙ୍କୁ, ପଶୁପକ୍ଷୀ ପ୍ରାଣୀ ସମସ୍ତଙ୍କୁ ସୁଖ ନଦୀ। ଏ ଗରମ ହେଉଛି, କେତେ କୁଆ କୁଆ କେତେ କଷ୍ଟ ପାଉଛନ୍ତି ପଶୁ, ପାଣି ବି କେଉଁଠି ମିଳୁନି, କେତେ ଜୀବ ସନ୍ତପ୍ତ, ବର୍ଷା ହେଇଗଲା ମାନେ ସବୁ ଥଣ୍ଡା ହେଇଛି, ସେ ଶିଖୁଛି। ଏଇଟା ଉପମାନ ସମସ୍ତଙ୍କ ପାଇଁ। ଜଳସ୍ଥଳ ଉପସମ ସର୍ବେ ନରବାରି ନିଷେଇ ଭୟା ଅଭିବ୍ରଣ ରୁଚିରମ ରୂପମ ଯଥା ହରି ନିଷେବା। କେତେ ସୁନ୍ଦର ଉପମାନ ଦେଲେ, ଯଥେତି ହରି ସେବୟା ପ୍ରଭୁତା ବି ସତ୍ୟ ଏବ ସର୍ବ ରୁଚିରା ଭବନ୍ତି। ଯିଏ ହରିଙ୍କର ସେବା କରୁଛି ସତ୍ୟ ସାଙ୍ଗେ ସାଙ୍ଗେ ସର୍ବେ ରୁଚିରା ଭବନ୍ତି। ଯିଏ ସେବା କରୁ, ଭଗବାନଙ୍କର ସେବା ଯିଏ କରିବ, ହରି ସେବା ଯିଏ କରିବ, ସେ ସ୍ୱଭାବାନ ଭଗବାନ। ଗୋଟେ ଭକ୍ତ ତା ସ୍ୱଭାବ ପାଇବ, କହୁଥିବେ ସେବାରେ ସେ ସ୍ୱଭାବ ପାଇବ ନା? ଭଗବାନଙ୍କ ସେବାରେ, ପ୍ରଭୁଙ୍କର ଯେଉଁ ସେବାରେ ସେ ସ୍ୱଭାବ ପାଇବ, ସେବାରେ ତୁମର ଦୁଃଖ ଯିବ, ସେବାରେ ତୁମେ ସ୍ୱଭାବ ପାଇବ, ସେବାରେ ତୁମର ଅନୁଭବ ଆସିବ, ସେବାରେ ତୁମେ ସୁଖ ପାଇବ। ଭଗବାନଙ୍କ ସେବା ଏଇଟା କର୍ମ ନୁହେଁ, କର୍ମ ବୋଲି ଭାବିବା ଏଇଟା ଭୁଲ। ତୁମେ ଭଗବାନ ପାଖକୁ ଗଲା ଆଉ ଏଠି କିଛି ଡ୍ୟୁଟି ନାହିଁ, ଏଠି ସେଠି କିଛି ନାହିଁ, ଏଠି କ୍ଲାସ୍ ବି ନାହିଁ, ଏଠି ତୁମେ କ୍ଲାସ୍ ଯାହା ଶୁଣିକି ଯାଉଛ, ସେଠି କ୍ଲାସ୍ ଫ୍ଲାସ୍ କିଛି ନାହିଁ, ଏଠି କେବଳ ହିଁ ସେବା, ଭଗବାନଙ୍କ ସେବା। ସେଟା ଧର୍ମ ହିଁ ସେବା କେବଳ। ହରି ସେବାରେ ଯେଭଳି ଜଣଙ୍କୁ ରୁଚି ଆସେ, କାରଣ ଭଗବାନ ପ୍ରତ୍ୟକ୍ଷ ଭାବରେ ବିଗ୍ରହ ଆଚାର୍ଯ୍ୟଙ୍କର ବିଗ୍ରହ ଭଗବାନଙ୍କର ଯେଉଁ ବିଗ୍ରହ ସେବା ଗ୍ରହଣ କରନ୍ତି, ଆଉ ସିଏ ଗୋଟେ ଜୀବ ଲୋକ ଦେଖ ଲୋକ ମଦୁଆଟାକୁ ବର୍ତ୍ତମାନ ଯୋଉ ଖାଇବାକୁ ଦଉଛି ସରକାର କାହାକୁ, ଏ ଯୋଉ ଲୋକ ଗୁଡା ଗରିବ ଲୋକ ଗୁଡା ଖାଇବାକୁ ଦଉଛି କରୋନାରେ ସବୁ ରହିଛନ୍ତି, ସେ କଣ ସବୁ ସାଧୁ? ସେ କୋଉ ଲୋକ ସରକାର ଜାଣିନି ନା? ବର୍ତ୍ତମାନ ମନା କରାଯାଉଛି ମଦୁଆ ମାନଙ୍କୁ ଖାଇବାକୁ ଦିଆ ହବନି, ସେଇ ମଦୁଆ ମାନଙ୍କୁ ପୋଲିସ ଧରିକି ନେଇଯାଏ ନା ନାହିଁ? ବର୍ତ୍ତମାନ ସେଇ ମଦୁଆ ମାନଙ୍କୁ ପୋଲିସ ଖାଇବାକୁ ଦଉଛି, ତ ଦେଖ ସବୁ ଯୋଉ ସରକାର ବର୍ତ୍ତମାନ କାହାକୁ ସାହାଯ୍ୟ କରୁଛି? ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରୁଛି, ସେମାନେ ଗୋଟେ ସେବା କରିଦେଇ କିଏ ସରକାର ଗୋଟେ ଏଇ ଗୋଟେ ବିପଦ ସମୟରେ ସିଏ ଟିକେ ଲୋକଙ୍କ ସେବା କରିଦେ, ସେ କ'ଣ କହୁଛି? ଭଗବାନ ନିଶ୍ଚିତ ଖୁସି ହେବେ, ଏ ଲୋକଟା ବି ଟଙ୍କା ଗୋଟା ଦେଉଛନ୍ତି, ସବୁ ଲକ୍ଷେ ଦଶ ଲକ୍ଷ ଗୋଟିଏ ପାଞ୍ଚ କୋଟି ଦେଉଛନ୍ତି, କାରଣ କେଉଁଥିପାଇଁ ଦେଉଛନ୍ତି? କେତେ ଲୋକ ନାମ ପାଇଁ ଦେଉଛନ୍ତି? ସେ ଆଣିଛନ୍ତି ଏଥିରେ ମୋର ମଙ୍ଗଳ ହବ, ଗରିବ ଲୋକମାନେ ସବୁ ଅସୁବିଧାରେ ପଡ଼ିଛନ୍ତି, ଜନସେବା କରିକି ଲୋକମାନେ ସେମାନେ ଭାବୁଛନ୍ତି ମୋର ମଙ୍ଗଳ ହବ। ଆଜି ଠାକୁର ଭଗବାନଙ୍କ ସେବା କରୁଛି, ସିଏ ଯଦି ଭାବିବ ମୋର କ'ଣ ଲାଭ ହବ, ତାହେଲେ ସେ କ'ଣ ଭକ୍ତ ହବ? ଏଣୁ ଭଗବାନଙ୍କର ସେବା ଜାଣିବା ଦରକାର, ପ୍ରଭୁଙ୍କର ସେବା ସବୁ ହୁଏ, ଆଉ ତୁମେ ସେବା ତାର ନ ରହିଲେ ତୁମର ସବୁ ଜିନିଷ ଶିଥିଳ ହେଇଯିବ, ସବୁଗୁଡ଼ା ଶିଥିଳ ହେଇଯିବ, ତୁମ ଲେଜି ସ୍ପିରିଚୁଆଲ ଲେଜି ହେଇଯିବ, ଆଉ ବଡିଲି ଲେଜି ହେଇଯିବ, ଅଳସୁଆ ହେଇଯିବ, ଆଉ ଭଜନ ବି ହବନି, ଭଜନ ଭଜନ ମିଳିବ, ଆଉ ତୁମର ଗୋଟେ ଆସକ୍ତି ଆଉ ବଢ଼ିବନି, ସବୁଗୁଡ଼ା କରୁଥିବ ମେକାନିକାଲ କରୁଥିବ, କିଛି ଆସକ୍ତି ନିଜର ବୋଲି ଆଉ କିଛି ହବନି, ସେବା ତ ଆପଣ ନିଜର ହବନି। ଆଉ ଏ ହୋଟେଲ ବାଲା ଯେଉଁ ହୋଟେଲ ଦେଖିଛ ନା ନାହିଁ? ହୋଟେଲ ଯେଉଁ ଯାଇକି ରହନ୍ତି, ଯେଉଁ ହୋଟେଲ ତୁମେ ରହୁଛ, ସବୁ ବଡ଼ ବଡ଼ ହୋଟେଲ ସବୁ ଯିବ, ସବୁ ଏୟାରପୋର୍ଟ ହୋଟେଲ ସେଇଟା ଦେଖିବ, ସେମାନେ ଯେଉଁ ବ୍ୟବହାର ସବୁ କରନ୍ତି କେମିତି କରନ୍ତି? ଏ ଫାଇଭ ଷ୍ଟାର ହୋଟେଲ ମାନଙ୍କରେ ସବୁ କେମିତି କରନ୍ତି? ଗୋଟେ ରାତି ଆଉ ନିଜର କରିନିଅନ୍ତି, ଗୋଟେ ରାତି ପାଇଁ ସେ ନିଜର କରିନାହାନ୍ତି, ସାଙ୍ଗେ ସାଙ୍ଗେ ତୁମେ କହିଦେବ ମୋର ବେଡ଼ସିଟ୍ ଟାଇମ୍ ଅସୁବିଧା ଅଛି, ସେ ତ ସବୁ ପକ୍କା କରିଥିବେ, ହେଲେ ବି ପୁରା ଟେଲିଫୋନ୍ ଲଗେଇ ପୁରା ପ୍ରତି ରୁମ୍ରେ ଟେଲିଫୋନ୍ ଲାଗିଥିବ, ତା ଦେହରେ ସବୁ ନମ୍ବର ଦିଆ ହେଇଥିବ, ରେଷ୍ଟୁରାଣ୍ଟ ପାଇଁ ଏଇଟା, ପାଣି ପାଇଁ ଏଇଟା, ଏଇଟା ପାଇଁ ଏଇଟା, ଡାଇଭ୍ କରି ଆସିକି ପହଞ୍ଚି ଗୋଟେ ରାତି ପାଇଁ ସେ ନିଜର କରିଦେ, ସେଥିପାଇଁ ସେ କେତେ ଟଙ୍କା ନେଇଯାଉଛନ୍ତି? ତୁମେ ଯେଉଁ ଲଜ୍ରେ ଯାଉଛୁ ଧର୍ମଶାଳା ରହୁଛୁ, ଏଠି ଭୋକି ଭୋକି ମରୁଥିବ, ଏଠି କେଉଁ ଲାଟ୍ରିନ୍ରେ ପାଣି ନଥିବ, କେଉଁଠି ମଶା କାମୁଡ଼ୁଥିବ, ପରେ ତା 50 ଟଙ୍କା ଦେଉଛୁ, ସେଠି ତୋର ତା ବି ସମ୍ପର୍କ ନାହିଁ, ତାର ସହିତ ତୋର ସମ୍ପର୍କ ନାହିଁ, ସେ 5000 ନେଉଛି ରାତିକି, ସେଠି ଗୋଟେ ରାତିରେ ନିଜର କରୁନି, ଯାଉ ଯାଉ ତୁମ ଗାଡ଼ି ପଠାଇଦେବ, ୱେଲକମ୍ କରିବ, ଚେୟାର ବସେଇବାକୁ ଦେବ, ପାଣି ଗୋଟେ ଏଠି ଗୋଟେ ପାଣି ବଟଲ୍ ଗୋଟେ ଧରିଦେବ, ତମ ମନ ଖୁସି ମୋତେ ଦେଲା, ଖାଲି ଗୋଟେ ଏଠି ଗୋଟେ ପକେଟ୍ଟେ ଧରିଦେବ, ଆଉ ମନ ସେ ଗୋଟେ ରାତିରେ ନିଜର କରୁନୁଛି ସେବା କରିଦେବି, ଲୋକ 5000-10000 ପକାଇ ପକାଇ ପଳାଇ ଆସୁ, ଯିଏ ନିଜର କରିବା ପାଇଁ ଚାହିଁବ ତାକୁ ତାର ଅଙ୍ଗରେ ସେବା କଲେ ସେ ତୁମ ନିଜରେ ନା ତୁମ ନିଜରେ ମିଳିବ, ଭଗବାନ ନିଜର କରିବାକୁ ଗଲେ ତୁମେ ତାଙ୍କୁ ତାଙ୍କର ସେବାଟା କରିବ, ତାଙ୍କ ସୁଖଟା ଦେଖିବ, ସେ କାହିଁକି ତୁମ ନିଜର ହେବ? ତୁମେ ତାଙ୍କୁ ବେପାରୀ ଭଳିଆ କାମ ତାଙ୍କ ସାଙ୍ଗରେ ବ୍ୟବହାର କରିବ, ସିଏ ବେପାରୀ, ସିଏ ବଡ଼ ବେପାରୀ, ଇଏ ମୋତେ ବେପାରୀ ହେଇକି ଦେଖୁ, ତାକୁ ତାଙ୍କ ବେପାରୀ କରିଦେବି, ବାବା ବୃଦ୍ଧା ତୁମେ ଯେମିତି ତାଙ୍କ ସାଙ୍ଗରେ ବେପାରୀ କରିବ, ସେମିତି ବ୍ୟବହାର କରିବ, ତୁମର ଭାବନାଟା ଯେମିତି ଚତୁର୍ଷୀ ଭାବନା ଯଶ୍ୟ ସିଦ୍ଧି ଭଗବତୀ ତତୁର୍ଷୀ, ତୁମର ଯେମିତି ଭାବନା ତୁମ ସିଦ୍ଧିରା ସିଦ୍ଧି, ତୁମେ ଯଦି ଭଗବାନ ସେବା କର୍ମ ରୂପରେ ଦେଖିବ ତୁମ କର୍ମର ଫଳ ମିଳିବ, ପୁଣ୍ୟ ମିଳିବ, ତୁମେ ଯଦି ଭଗବାନଙ୍କର ସେବାଟା ଭଗବାନ ମୋର ଗ୍ରହଣ କରୁଛନ୍ତି ପ୍ରଭୁଙ୍କର ସେବା ଦେଖିବ ତୁମ ଭକ୍ତି ମିଳିବ, ଭାବନା ଯଶ୍ୟ ଯାଦୃଶୀ ଭାବନା ସିଦ୍ଧି ଭଗବତୀ ତତୁର୍ଷୀ, ଯାହାର ଯେଭଳି ଭାବନା ତାକୁ ସେଭଳି ସିଦ୍ଧି ମିଳିବ, ଏଠି ସେ ଉଦାହରଣ ଦେଲେ ସମସ୍ତଙ୍କ ପାଇଁ କହିଲେ କ'ଣ କହିଲେ ହରିସେବା ସମସ୍ତଙ୍କୁ ସୁଖ ଦିଏ, ହରିସେବା କରିବା ବ୍ୟକ୍ତି ସବୁବେଳେ କ'ଣ ଏଠି କହୁଛନ୍ତି ରୁଚିର ଭଗବନ୍ତି, ହରିସେବା ପ୍ରକୃତ ବି ସଦ୍ୟ ଏବଂ ସର୍ବ ସର୍ବେ ରୁଚିର ଭଗବନ୍ତି, ତତ୍କ୍ଷଣ ଜଣେ ସହାୟମାନ ଯେମିତି ବର୍ଷା ହେଲେ କିଏ କିଏ ଖୁସି ହୁଅନ୍ତି, ଜଳ ଜଳ ଜୀବ ଆଉ ସ୍ଥଳ ଜୀବ ସମସ୍ତେ, ଏଠି ସେ ସେ କଥା ଚକେ ପଦେ ଲେଖିଲେ ଏମିତି ସେଭଳିଆ ଭୂତ ହରିଭକ୍ତି ଦ୍ୱାରା ଚର ଅଚର ଭୂତଳ ପାତାଳ ସ୍ୱର୍ଗ ସମସ୍ତେ ଯିଏ ଯେଉଁ ସ୍ଥିତିରେ ଅଛନ୍ତି, ଯିଏ ଯେଉଁଠି ଯିଏ ହବ ଭଗବାନଙ୍କର ଭକ୍ତି କରିବ ସେ ସୁହା ପାଇବ, ଯେମିତି ରାବଣ ବିଭୀଷଣ ସେ ଭକ୍ତି କଲେ ସୁହା ପାଇବ, ସହାୟ ଯିଏ ଭକ୍ତି କରିଛନ୍ତି ଭଗବାନ ଅସରବଂଶରେ ପ୍ରହ୍ଲାଦ ଆସିଲେ, ପ୍ରହ୍ଲାଦ ଭକ୍ତି କଲେ ସ୍ୱଭାବ ହରିଭକ୍ତିରେ ଏମିତି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ପାଇ ନାହିଁ, କୌଣସି ଜାତି ପାଇ ନାହିଁ, ସର୍ବେ ରୁଚିର ଭବନ୍ତି ଏଠି ସେ ଲେଖିଲେ ସର୍ବେ ନବ ବାହାରି ଜଳସ୍ଥଳ କସମ ସର୍ବେ ସର୍ବେ ଲେଖିଲେ ଏ ସର୍ବେଟା ସବୁଆଡ଼େ ଲଗେ ସବୁ ମନୁଷ୍ୟ ସବୁ ଦେବତା ଯିଏ ଭଗବାନଙ୍କର ସେବା କରି ସ୍ୱୟମାନ ଗୋଟେ ଗୋଟେ ତୁଳନା ଦଉଛୁ ଯେଭଳି ବର୍ଷା ହେଲା ମାତ୍ରେ ଜଳ ଜୀବ ଆଉ ସ୍ଥଳ ଜୀବ ଜଳଚର ସ୍ଥଳଚର ସମସ୍ତେ ଖୁସି ହେଇଯାନ୍ତି ସେଭଳି ହରି ସେମାନେ ପ୍ରବୃତ ଭୂତଳବାସୀ ହଉ ପାତାଳବାସୀ ହଉ ସୁତଳବାସୀ ହଉ ସ୍ୱର୍ଗବାସୀ ହଉ ଯିଏ ବି ହଉ ସହାୟମାନ ଏଇ ଉପମାଟାକୁ ସମସ୍ତେ ଗ୍ରହଣ କରିବେ ଲେଖିଲେ ଲେଖିଲେ ଠିକ୍ ଅଛି ହରେ କୃଷ୍ଣ ଜୟ ଭାଗବତ।